वासुदेवाय ॐ नमो भगवते वासुदेवाय।
हरे कृष्ण। श्रीमद्भागवतम दशम स्कंद अठर अध्याय बलराम प्रणम्बासुर बद्ध अध्यायर अठर रु कथा आरंभ करवा गत सतर श्लोक जाए कथा कही सतर श्लोक कहला भाव में जो भगवान क्रीड़ा कर पशुचारण खाली नाम मात्र पशु तर मन मन चढ़ुंप किसी परिश्रम करने पड़ूना भगवान केवल खेल समय बीती जा पशुचारण तो गोपी तद्वने रामकृष्ण यो गोपरूपी प्रणम्बो आगात असुर तद्जिहिर्षया। ये सब गत काली आलोचना करते तेणु बर्तमान प्रणम्बासुर आसीगला। तेणु प्रणम्बासुर गोपरूप आसला गोपरूप आसला मान जो गोप से दिन तार देह खराब था कौन सी कारण से आसी पार नथिले से ही गोप रूप से प्रणम्बासुर पहुँची गला। भगवान सब जानती तेणु अठर श्लोक आम कथ आरंभ करवा तंग विद्वान दासारो भगवान सर्वदर्शन अनुमोद तत्सख्यं बदं तस्य विचिन्तयन्। तेणु तंग विद्वान दासारो दासारो कहले भगवान कृष्ण जे कि दासार वंशर आसू वंशरे अनेक प्रकार वंश रही तेणु दासार वंशरे भगवान आसु से भगवान दासार विद्वान अभी से सब विद्वान सबकि जानती सबकि रही ज्ञान भगवदगीतार भगवान कहले वेदाहम संदिता वर्तमान चार्जुन भविष्याणी च भूतानि मां तु वेदन कश्चन। भगवान सबकि जानती वेदाहम समतीतानी अतीतर कौन होता ये प्रणम्बासुर अतीत आम भूली जाइए बर्तमान अतीत कथा पड़े आम मन पड़ा प्रणम्बासुर प्रकृत में पूर्व जन्म जन गंधर्व हु गंधर्व पुत्र विजय गंधर्व था तेना सी कुबेरा वन में प्रवेश करूला बिना अनुमति में कुबेर तक अभिशाप दे देते जो सी आज ये प्रलम्ब हो भगवान सब जानती वेदाम समझिता वर्तमान चार्जुन भविष्य में कौन हम से कथा सब जानती भगवान भविष्य आनी चूतानी मांगतु वेदन कश्चन कि भगवान कहीं जापारती ना। तेणु प्रणम्बासुर गोप वेश पहुँचगला विद्वान भी भगवान सब जानती किंतु भगवान सर्वदर्शन बोली कह भगवान सर्वदर्शन सी हूँ भगवान सबकि ऐश्वर्य रही सी हूँ सर्वदर्शन सर्वदर्शन कहले सी सबकि देखिपारती आउजे तार अर्थ हम सर्वदर्शन कहले जिते दर्शन रही फिलोसफी रही षड़ दर्शन रही वैदिक धारा छटी दर्शन रही षड़ दर्शन जहाँ कहुए तेणु यही भाव में सब दर्शन अंत होकर पाखे सब दर्शन भगवत प्रथम स्कंद पंचम अध्याय श्लोकटे अच्छे जहाँकि आम श्रीमद भक्ति स्वरूप दामोदर स्वामी गुरु महाराज अत्यंत प्रिय श्लोक आदि इदं हि पुंस तपस सुत सेवा सुष्ट से सुप्त से बुद्धिदत्त अभिचित कवि भी निरूपित जद उत्तम श्लोक गुणान वर्णनम जेकोसी व्यक्ति जेकोसी उपाय जातना कहीं इदं हि पुंस तपस किए तपस्या करे शास्त्र अध्ययन कर किए यज्ञ इत्यादि कर बुद्धि आलोचना कर बुद्धि मध्यम पर्यालोचना कर तेणु ये सबुर अंतिम लक्ष्य हूँ कौन जब उत्तम श्लोक गुणान वर्णन भगवान गोटे नाम हूँ उत्तम श्लोक। उत्तम श्लोक कहले जश ये भौतिक जगत रूर्धरे सब रही भौतिक जगत में तम गुण रही उद्गत तम जश उत्तम श्लोक कहली जश जहाँ जश श्री भगवान गुणगान करवा ये हूँ अंतिम जे जे जेको स्तर में था कहीं अंतिम लक्ष्य हवा कथा यहीटा भगवान गुणगान करे तेणु ये जिते दर्शन रही दर्शन यदि भगवान दर्शन से पारे दर्शन मध्यम दर्शन वृथा हो गला तांकर जो फिलोसफी रही सब वृथा हो गला। बहुत प्रकार फिलोसफी रही बहुत प्रकार दर्शन रही अनेक प्रकार चार्वाक गोटे दर्शन देते कौन ଯାବତ୍ ଜୀବେତ୍ ସୁଖମ୍ ଜୀବେତ୍ ଋଣମ୍ କୃତ୍ୱା ଭୂତମ୍ ପିଭେତ୍ ଭସ୍ମୀଭୂତସ୍ୟ ଦେହସ୍ୟ କୃତ ପୁନରାଗମନ ଭବେତ୍। ଇଏ ହେଉଛି ନାସ୍ତିକ ଦର୍ଶନ। ଏ ଦର୍ଶନରେ ଭଗବାନଙ୍କର ଦର୍ଶନ ହୋଇପାରିବ ନାହିଁ, ନାସ୍ତିକ ବ୍ୟକ୍ତିମାନଙ୍କ କଥା ଇଏ। ତେଣୁ ଏ ଦର୍ଶନ ହେଉଛି ପ୍ରକୃତ ଦର୍ଶନ ନୁହେଁ, ଇଏ ହେଉଛି ଅଦର୍ଶନ। ତେଣୁ ଯାହା ହେଉ, ଭଗବାନ ହେଉଛନ୍ତି ସର୍ବଦର୍ଶନ, ସେ ସବୁକି ଜାଣିପାରନ୍ତି, ସବୁକି ଦେଖିପାରନ୍ତି। ତେଣୁ ଅନୁମୋଦନ ତତ୍ ସକ୍ଷମ, ସେ ସକାଳ ହିସାବରେ ଆସିଥିଲା, ଭଗବାନ ଅନୁମୋଦନ କଲେ, ହଁ ଠିକ୍ ଅଛି ଆସ। ଅନୁମୋଦନ ତତ୍ ସକ୍ଷମ ବଧମ ତତ୍ସ ବିଚିନ୍ତୟନ, ତାର ବଧ କରିବା ପାଇଁ ଭଗବାନ ଚିନ୍ତା କରୁଛନ୍ତି। ସେ ଆସି ଭଗବାନ ବଧ କରିବା ପାଇଁ, ବଳରାମ କୃଷ୍ଣଙ୍କୁ ବଧ କରିବା ପାଇଁ ଚାହୁଁନି, କାହିଁକି ନା କୃଷ୍ଣଙ୍କର ବହୁତ ଶକ୍ତି ରହିଛି, ବହୁତ ଅସୁରକୁ ମାରିସାରିଲେଣି। ସେ ଅନୁସାରେ ବଳରାମ ଏତେ ବେଶୀ ଅସୁରକୁ ମାରିନାହାନ୍ତି, ସେ ଭାବୁଥିଲେ ବଳରାମଙ୍କର ଟିକିଏ ବଳ କମ୍ ଅଛି, ଯଦିଓ ବଳରାମ ସେ ଭାବୁଛନ୍ତି ୟାଙ୍କର ବଳ ନାହିଁ, ଅବଳରାମ ସେ ବଳ ନାହିଁ। ତେଣୁ ସେ ଭାବୁଛନ୍ତି କୃଷ୍ଣଙ୍କର ବହୁତ ବଳ ରହିଛି, ଏ ବଳରାମକୁ ମୁଁ ହତ୍ୟା କରିବି, ଏଇଭଳି ଭାବରେ ଚିନ୍ତା କରୁଛି। ଭଗବାନ ଅନୁମୋଦନ କଲେ, ହଉ ଠିକ୍ ଅଛି ତୁମେ ବଧ କରିବ କି ଆମେ ତୁମେ ବଧ କରିବା, ଦେଖାଯିବ କ'ଣ ହେବ, କିଏ କାହାକୁ ବଧ କରୁଛି। ତେଣୁ ଭଗବାନ ତତ୍ରୋପାହୁୟ ଗୋପାଳାନ୍ କୃଷ୍ଣ ପ୍ରାହ ବିହାରବିତ୍, ହେ ଗୋପା ବିହରି ଶ୍ୟାମ ଦ୍ୱନ୍ଦ୍ୱୀଭୂୟ ଯଥାଯଥମ୍। ତେଣୁ ଭଗବାନ ଗୋଟେ ଉପାୟ ବାହାର କଲେ, ସେ ଭାବୁଛି ମୁଁ କେମିତି ହତ୍ୟା କରିବି ବଳରାମକୁ, ଭଗବାନ ଚିନ୍ତା କରୁଛନ୍ତି ମୁଁ କେମିତି ହତ୍ୟା କରିବି ପ୍ରଣମ୍ବାସୁରକୁ। ପ୍ରଣମ୍ବାସୁରକୁ ହତ୍ୟା କରିବା ଅର୍ଥ ଯେ ଭଗବାନଙ୍କ ନିଷ୍ଠୁରତା ନୁହଁ, ତାକୁ ଉଦ୍ଧାର କରିବେ, ପ୍ରଣମ୍ବ ଉଦ୍ଧାର। ଯେଉଁ ଅସୁରମାନଙ୍କୁ ଭଗବାନ ହତ୍ୟା କରନ୍ତି, ତାଙ୍କୁ ହତାହାରି ଗତିଦାୟକ, ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରି ତାଙ୍କୁ ଉଦ୍ଧାର କରନ୍ତି ସିଏ ଭଗବାନ। ଏ କରୁଣାମୟ ମଙ୍ଗଳମୟ, ସବୁ ଅବସ୍ଥାରେ ସେ ମଙ୍ଗଳମୟ। ତେଣୁ ଭଗବାନ ତତ୍ରୋ ଉପାୟୁଅ ଡାକିଲେ ଅନ୍ୟମାନଙ୍କୁ ଗୋପାଳାନ, ଅନ୍ୟ ଗୋପାଳମାନଙ୍କୁ ସବୁ ଡାକିଲେ। କୃଷ୍ଣ ପ୍ରାହ ବିହାରବିତ୍, କୃଷ୍ଣ ଏଠି ଶବ୍ଦ ବ୍ୟବହାର କଲାବେଳେ କୃଷ୍ଣ କାହିଁକି ନା ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି କୃଷ୍ଣ। ତେଣୁ ବର୍ତ୍ତମାନ କୃଷ୍ଣ କହୁଛନ୍ତି ବିହାରବିତ୍, ଭଗବାନଙ୍କର ଖେଳ ଚାଲିଛି, ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛେ କିଭଳି ଭାବରେ ଖେଳୁଥିଲେ ଭଗବାନ, କ୍ରୀଡ଼ା କରୁଥିଲେ, ବିଭିନ୍ନ ପ୍ରକାର କ୍ରୀଡ଼ା କରୁଛନ୍ତି ବାଳକମାନଙ୍କ ସହିତ, ସାଙ୍ଗମାନଙ୍କ ସହିତ। ତେଣୁ ବର୍ତ୍ତମାନ ଏଇ ଯେତେବେଳେ ଏଇ ଆସିଗଲା ପ୍ରଳମ୍ବ, ତେଣୁ ଭଗବାନ ଆଉ ଗୋଟେ ଉପାୟ ଚିନ୍ତା କଲେ। ତେଣୁ ଭଗବାନ ବର୍ତ୍ତମାନ କୃଷ୍ଣ ପ୍ରାହ କ'ଣ କହିଲେ, ହେ ଗୋପା ବିହରି ଶ୍ୟାମ, ହେ ଗୋପା, ସମସ୍ତେ କହିଲେ କୃଷ୍ଣଗାଡ଼ୁ ସମସ୍ତେ ଲକ୍ଷ୍ୟ କଲେ, ସେମାନେ ଖେଳରେ ଆବଶ୍ୟକ ଥିଲା। ବର୍ତ୍ତମାନ କୃଷ୍ଣଙ୍କର ମୁଖକୁ ନିରୀକ୍ଷଣ କଲେ, ବହୁତ ସୁନ୍ଦର ମୁଖ ଭଗବାନଙ୍କର କୃଷ୍ଣ। ତେଣୁ ସେ କହୁଛନ୍ତି ହେ ଗୋପା ବିହରି ଶ୍ୟାମ, ଆମେ ଏଇଭଳି ଭାବରେ ବିହରି ଶ୍ୟାମ କହିଲେ ଖେଳିବା, ବିଶେଷ ଭାବରେ ଆମେ ଆନନ୍ଦ ନେବା ଖେଳିବା ଏଇ ବିହରି ଶ୍ୟାମ। ବିହରି ଶ୍ୟାମ କ'ଣ ନା ଦ୍ୱନ୍ଦ୍ୱୀଭୂୟ ଯଥାଯଥମ୍, ଦ୍ୱନ୍ଦ୍ୱୀଭୂୟ ଦ୍ୱନ୍ଦ୍ୱ ଲୀଳା କରିବା, ବର୍ତ୍ତମାନ ଦ୍ୱନ୍ଦ୍ୱ କ୍ରୀଡ଼ା କରିବା। ଦ୍ୱନ୍ଦ୍ୱ କହିଲେ ଦୁଇ ଜଣଙ୍କ ଭିତରେ ଯୁଦ୍ଧ ହେବ ବା କ୍ରୀଡ଼ା ହେବ ଦୁଇ ଜଣଙ୍କ ଭିତରେ, ଦ୍ୱନ୍ଦ୍ୱୀଭୂୟ ଯଥାଯଥମ୍, ଯାହାର ଯେଉଁଭଳି ଭାବରେ ଶକ୍ତି ରହିଛି ସେହି ଅନୁସାରେ ସବୁ ପଟା ହୋଇଯିବ। ବହୁତ ଭଗବାନଙ୍କର ଭକ୍ତମାନେ ସବୁ ଅଛନ୍ତି, ସାଙ୍ଗ ବାଳକମାନେ ଅଛନ୍ତି, ତେଣୁ ଯଥା ଯାହା ଯାହାର ଯେତିକି ଶକ୍ତି ସେହି ଅନୁସାରେ ସେମାନେ ଦ୍ୱନ୍ଦ୍ୱ କ୍ରୀଡ଼ା କରିବେ। ତେଣୁ ଏଠି ପ୍ରଭୁପାଦ ମହାରାଜଙ୍କର ଭାବାର୍ଥରେ କୁହାଯାଉଛି ଯଥାଯଥମ୍ ଶବ୍ଦଟି ଅର୍ଥ ପ୍ରକାଶ କରୁଛି ଯେ କୃଷ୍ଣ ସ୍ୱାଭାବିକ ଭାବରେ ଚାହୁଁଥିଲେ ଦୁଇଟି ଦଳ ଯେପରି ସମାନ ଭାବରେ ଉପଯୁକ୍ତ ହୁଅନ୍ତି, ଯାହାଫଳରେ ଖେଳଟା ଜମି ଉଠିବ। ଖେଳର ଆନନ୍ଦ ଛଡ଼ା ଏହି ଖେଳର ଉଦ୍ଦେଶ୍ୟ ଥିଲା ପ୍ରଣମ୍ବାସୁରକୁ ବଧ କରିବା। ତେଣୁ ପର ଶ୍ଳୋକରେ କୁହାଯାଉଛି, 20 ଶ୍ଳୋକରେ କୁହାଯାଉଛି, ତତ୍ର ଚକ୍ରୁ ପରିବୃଢ଼ ଗୋପା ରାମ ଜନାର୍ଦ୍ଦନୌ କୃଷ୍ଣ ସଂଘଟିନ କେଚିତ୍ ଆସନ୍ ରାମସ ତାପରେ। ତେଣୁ ତତ୍ର ସେଇ କ୍ରୀଡ଼ାରେ କ'ଣ ହେବ ନା ଚକ୍ରୁ ପରିବୃଢ଼ ଲିଡ଼ର ହେଲେ କିଏ ଦୁଇ ଜଣ ପରିବୃଢ଼ ତାଙ୍କ ଲିଡ଼ର କ୍ୟାପ୍ଟେନ୍, ଆମର ଇଣ୍ଡିଆନ୍ କ୍ୟାପ୍ଟେନ୍ ଅଛନ୍ତି, ଇଣ୍ଡିଆନ୍ କ୍ରିକେଟ୍ ଟିମ୍ର କ୍ୟାପ୍ଟେନ୍। ସେଇଭଳି ଭାବରେ ଆମର କ୍ୟାପ୍ଟେନ୍ ବର୍ତ୍ତମାନ ଏଠି ଯେଉଁ ଖେଳ ଚାଲିଛି ତା'ର କ୍ୟାପ୍ଟେନ୍ ଦୁଇ ଜଣ ହେଲେ, ଦୁଇଟି ପାର୍ଟି ହୋଇଗଲେ, ପରିବୃଢ଼ ହଉ ଏମାନେ ଲିଡ଼ର ହେଲେ କିଏ କିଏ ନା ଗୋପା ରାମ ଜନାର୍ଦ୍ଦନ ହଉ, ଏ ଗୋପମାନଙ୍କର କ୍ୟାପ୍ଟେନ୍ କିଏ ହେଲେ, ଦୁଇ ଦଳ ହୋଇଗଲେ, ଦଳ ଏ ଗ୍ରୁପ୍ ଏ ଗ୍ରୁପ୍ ବି, ଗ୍ରୁପ୍ ଏର କ୍ୟାପ୍ଟେନ୍ ହେଲେ ରାମ, ଭଗବାନ ବଳରାମ ଏବଂ ଗ୍ରୁପ୍ ବି ରହିଲେ ଜନାର୍ଦ୍ଦନ କୃଷ୍ଣ ହେଉଛନ୍ତି ଜନାର୍ଦ୍ଦନ ଜନାର୍ଦ୍ଦନ ଦୁଇଟି ଅର୍ଥ ରହିଛି ଯିଏ ତାଙ୍କ ଶରଣରେ ଯିବେ ତାଙ୍କୁ ସେ ଆନନ୍ଦ ପ୍ରଦାନ କରିବେ ଜନାର୍ଦ୍ଦନ ଆମକୁ କୁହାଯାଏ ଜନତା ଜନାର୍ଦ୍ଦନ ଜନତା କେବଳ ଜନାର୍ଦ୍ଦନ ହୋଇପାରିବେ ନାହିଁ ଜନାର୍ଦ୍ଦନ ହେଉଛନ୍ତି ଭଗବାନ ଜନତା କେବଳ ଜନାର୍ଦ୍ଦନ ହୋଇପାରିବ ନାହିଁ ଇଏ ଗୋଟେ ରଙ୍ଗ ଟର୍ମ ବା ଇଏ ଗୋଟେ ଭୁଲ କଥା ରହିଛି ତେଣୁ ଜନାର୍ଦ୍ଦନ ହଉ ଯେଉଁମାନେ ତାଙ୍କ ଶରଣରେ ଯିବେ ନାହିଁ ତାଙ୍କୁ ପୀଡ଼ା ପ୍ରଦାନ କରିବେ ଜନାର୍ଦ୍ଦନ ହଉ ଜନାର୍ଦ୍ଦନର ଶବ୍ଦ ଅର୍ଥ ହେଉଛି ଏଇଟା ଜନର ଅର୍ଦ୍ଦନ ହଉ ଅର୍ଦ୍ଦନ ହଉ ତାଙ୍କୁ ପୀଡ଼ା ପ୍ରଦାନ କରିବେ ଭାଗବତଙ୍କର ତୃତୀୟ ସ୍କନ୍ଦ 20 ବ୍ରହ୍ମା ତାଙ୍କ ସ୍ତୁତିରେ ସେ କଥା କହିଛନ୍ତି ତମେଇବ କ୍ରୀଡ଼ା ଲୋକାନାଂ କ୍ଲିଷ୍ଟାନାଂ କ୍ଲେଶନାଶନ ତମେଇବ କ୍ଲେଶଦଂ ତେଷାଂ ସମ୍ପଦଂ ତବ ତମେଇବ କ୍ରୀଡ଼ା ଲୋକାନାଂ କ୍ଲିଷ୍ଟାନାଂ ଭଗବାନ ହିଁ କ୍ଲେଶ ପ୍ରଦାନ କରନ୍ତି କ୍ଲିଷ୍ଟାନାଂ କ୍ଲେଶନାଶନ ପୁଣି ସେ ମଧ୍ୟ କ୍ଲେଶକୁ ଦୂର କରନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ଭଗବାନ ତାଙ୍କର କ୍ଲେଶକୁ ଦୂର କରିଦିଅନ୍ତି ତମେଇବ କ୍ରୀଡ଼ା ଲୋକାନାଂ କ୍ଲିଷ୍ଟାନାଂ କ୍ଲେଶନାଶନ ତମେଇବ କ୍ଲେଶଦଂ ତେଷାଂ ସେହି ଭଗବାନ ପୁଣି କ୍ଲେଶ ପ୍ରଦାନ କରନ୍ତି କାହାକୁ ନା ଅନାଶମ ପଦଂ ତବ ଭଗବାନଙ୍କ ଶରଣରେ ଯେଉଁମାନେ ଯାଉନାହାନ୍ତି ଭଗବାନ ତାଙ୍କୁ କ୍ଲେଶ ପ୍ରଦାନ କରନ୍ତି ଯାହାଫଳରେ କି ସେମାନେ ଭାବିବେ ଏ କ୍ଲେଶରୁ କେମିତି ମୁକ୍ତ ହେବା ତେଣୁ ସେ ଭଗବାନଙ୍କ ଶରଣରେ ଯିବେ ସେଥିପାଇଁ ବ୍ୟବସ୍ଥା କରିଛନ୍ତି ଭଗବାନ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ରଖିଛନ୍ତି ତେଣୁ କୃଷ୍ଣ ସଂଗଠିନ କେଚିତ୍ ଆସନ ରାମସ୍ ତାପରେ ଦୁଇଟି ଲିଡ଼ର ହୋଇଗଲେ ଦୁଇଟି ଭାଗ ହୋଇଗଲା କେତେଜଣ କୃଷ୍ଣଙ୍କର ସଂଗଠନ କୃଷ୍ଣଙ୍କର ଗ୍ରୁପ୍ରେ ମିଶିଲେ କୃଷ୍ଣଙ୍କର କଥା ଆଗ କାହିଁ କୁହାଗଲା ନା ସମସ୍ତେ ଚାହୁଁଛନ୍ତି କୃଷ୍ଣଙ୍କର ଦଳରେ ରହିବା ପାଇଁ କେହି ଚାହୁଁନାହାନ୍ତି ରାମଙ୍କ ଦଳରେ ଯିବା ପାଇଁ ତେଣୁ ଭଗବାନ କହିଲେ ତୁମେ ଯାଅ ନାହିଁ ତ ଯାଅ ସେଠିକି ସେପଟକୁ ଯାଅ ରାମଙ୍କ ପାଖକୁ ଯାଅ ବଳରାମ ଭାଇଙ୍କ ପାଖକୁ ଯାଅ ତେଣୁ ଆସନ ରାମସ୍ୟ ତାପରେ ଆଉ କେତେଜଣଙ୍କୁ ରାମ ଗ୍ରୁପ୍ରେ ଆସିଗଲେ ରାମଙ୍କର ସଙ୍ଘରେ ରାମଙ୍କ ଗ୍ରୁପ୍ରେ ଆସିଗଲେ ତେଣୁ ଏଇଭଳି ଭାବରେ ଦୁଇ ଦଳ ହୋଇଗଲେ ମଟାମଟି ହୋଇଗଲେ ସବୁ ଆଚେରୁ ବିବିଧା କ୍ରୀଡ଼ା ବାହ୍ୟବାହ୍ୟକ ଲକ୍ଷଣା ଯତ୍ରା ରୋହନ୍ତି ଜେତାରୋ ବହନ୍ତି ଚ ପରାଜିତା ଏ ଖେଳରେ କେମିତି କ'ଣ ଥିଲା ଟର୍ମସ୍ ଆଣ୍ଡ କଣ୍ଡିସନ୍ସ କ'ଣ ଥିଲା ନା ଆଚେରୁ ବିବିଧା କ୍ରୀଡ଼ା ବିଭିନ୍ନ ପ୍ରକାର କ୍ରୀଡ଼ା ହେବ ଅନେକ ପ୍ରକାର କ୍ରୀଡ଼ା ହେବ ବାହ୍ୟବାହ୍ୟକ ଲକ୍ଷଣ କିନ୍ତୁ ଯିଏ ଜିତିବ ସିଏ କ'ଣ କରିବ ହାରିବା ବ୍ୟକ୍ତିର କାନ୍ଧରେ ସେ ଚଢ଼ିବ ବାହ୍ୟବାହକ ଜଣେ ବହନ କରିବ ଜଣେ ବାହକ ହେବ ଜଣେ ଜଣେ ଉପରେ ରହିବ ଆରୋହ କରିବ ଜଣେ ବହନ କରିବ ଏଇ ବାହ୍ୟବାହକ ଲକ୍ଷଣ ଏଇ ଥିଲା ତାଙ୍କର କଣ୍ଡିସନ୍ ଥିଲା ଏଇଭଳି ଭାବରେ ଯାତ୍ରା ରୁହନ୍ତି ଜେତାରୁ ଯିଏ ଜିତିବ ସେ ଆରୋହଣ କରିବ ବହନ୍ତି ଚ ପରାଜିତା ଯିଏ ପରାଜିତ ହେବ ପରାଜୟ ହେବ ସେ ବହନ କରିବ ଇଏ କେବଳ ଭଗବାନଙ୍କ ଚାଲିଛି କ୍ରୀଡ଼ା ତେଣୁ ଏଇଭଳି ଭାବରେ ଭାରତରେ ଜଣେ ଆମର କୁହାଯାଉଛି ସନାତନ ଗୋସ୍ୱାମୀ ତାଙ୍କ ବିଷ୍ଣୁ ପୁରାଣରୁ ଉଦ୍ଧାର କରି କହୁଛନ୍ତି ଯେ ସେମାନେ ଯେ ସେତେବେଳେ ହରିଣା କ୍ରୀଡ଼ନମ୍ ନାମକ ଏକ ବାଳ କ୍ରୀଡ଼ା ଖେଳିଲେ ଯେଉଁଠାରେ ପ୍ରତ୍ୟେକ ବାଳକ ଯୋଡ଼ି ଯୋଡ଼ି ମିଳିତ ହୋଇ ସମସ୍ତେ ଯୁଗପତ ଭାବରେ ସେମାନଙ୍କ ନିର୍ଦ୍ଦିଷ୍ଟ ପ୍ରତିପକ୍ଷକୁ ଆକ୍ରମଣ କରୁଥିଲେ ଦୁଇ ଜଣ ଲେଖା ହେଇକିରି ଯେମିତି କବାଡ଼ି ଯେଉଁ ଖେଳ ହୁଅନ୍ତି ସେଇଭଳି ଭାବରେ ଇଏ ହରିଣା କ୍ରୀଡ଼ା ବୋଲି କୁହାଯାଏ ସିଏ ପ୍ରତିପକ୍ଷକୁ ଆକ୍ରମଣ କରିବେ ଯିଏ ଜିତିଯିବ ସିଏ ତ ଚଢ଼ିବ କାନ୍ଧରେ ଚଢ଼ିବ ଏସବୁ କଥା ରହିଛି ତେଣୁ 22 ଶ୍ଳୋକରେ କୁହାଯାଉଛି ବହନ୍ତୋ ବାହ୍ୟମାନସ ଚାରୟନ୍ତସ୍ୟ ଗୋଧନମ୍ ଭାଣ୍ଡିରକଂ ନାମ ବଟଂ ଜଗ୍ମୁ କୃଷ୍ଣ ପୁରୋଗମା ବହନ୍ତୋ ବାହ୍ୟମାନସ ଯିଏ ଜିତିଲା ସେ ଉପରେ କାନ୍ଧ ଉପରେ ଆରୋହଣ କରିଗଲା ଯିଏ ହାରିଲା ସେ ବହନ କଲା ଏଇଭଳି ଭାବରେ ଚାଲିଲା ଖେଳ ଚାରୟନ୍ତସ୍ୟ ଗୋଧନମ୍ ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ଏମାନେ ସବୁ ଖେଳୁଛନ୍ତି ଆଉ ଗାଭୀମାନଙ୍କ ନା ଗୋଧନ ସେମାନଙ୍କ ପାଇଁ ସେମାନଙ୍କୁ ମଧ୍ୟ ସତର୍କ ଦୃଷ୍ଟି ରଖିଛନ୍ତି ଗୋଧନ ସେ ତାଙ୍କର ଧନ ସେ ତେଣୁ ସେମାନେ ମଧ୍ୟ ଚାରଣ କରୁଛନ୍ତି ସାଇମଲଟାନସିକ ସବୁ କାର୍ଯ୍ୟ ଚାଲିଛି ତେଣୁ ଭାଣ୍ଡିରକଂ ନାମ ବଟଂ ବର୍ତ୍ତମାନ ଭାଣ୍ଡିରକ ପାଖକୁ ଆସି ପହଞ୍ଚିଗଲେ ଭାଣ୍ଡିର ବୃକ୍ଷ ବଟ ବଟ ବୃକ୍ଷ ବଟ ଭଗବତ ଗୀତାରେ ଭଗବାନ କହିଲେ ବଟ ହେଉଛି ଅସ୍ତିତ୍ୱ ସର୍ବବୃକ୍ଷାଣାମ ସର୍ବବୃକ୍ଷମାନ ଗୋଟେ ଶ୍ରେଷ୍ଠ ବୃକ୍ଷ ହେଉଛନ୍ତି ବଟବୃକ୍ଷ ବା ଅସ୍ତିତ୍ୱ ବୃକ୍ଷ। ତେଣୁ ଇଏ ଭଗବାନଙ୍କର ଗୋଟେ ବିଭୂତି। ତେଣୁ ସେଇ ଭାଣ୍ଡିରକ ବଟ ପାଖକୁ ଆସି ପହଞ୍ଚିଗଲେ ଜଗ୍ମୁ କୃଷ୍ଣ ପୁରୋଗମା, ଏମିତି ଖେଳି ଖେଳି ଆସି ପହଞ୍ଚିଗଲେ ଭାଣ୍ଡିରକ ପାଖକୁ ଆସି ପହଞ୍ଚିଗଲେ କୃଷ୍ଣ ପୁରୋଗମା। ଉପରେ ଆଗରେ ସଭା ଆଗରେ ରହିଛନ୍ତି, କୃଷ୍ଣ ରହିଛନ୍ତି, ଏ ବି ଚାଲିଛି। ତେଣୁ ଏଠି ଆମର ସନାତନ ଗୋସ୍ୱାମୀ ତାଙ୍କର ହରିବଂଶରୁ ଉଦ୍ଧାର କରି କହୁଛନ୍ତି ଯେ ଏଇ ଭାଣ୍ଡିରକ ବଟଟି କିଭଳି ଥିଲା ନା, ବହୁ ଦୀର୍ଘ ଶାଖା ପ୍ରଶାଖ ସମନ୍ୱିତ ବୃକ୍ଷ ଶ୍ରେଷ୍ଠକୁ ସେମାନେ ଦେଖିଲେ। ଏ ଭାଣ୍ଡିରକ ବୃକ୍ଷ ଏହାର ପତ୍ର ସବୁର ଘନ ଆଚ୍ଛାଦନ ଫଳରେ ମନେ ହୁଏ ଯେପରି ପୃଥିବୀକୁ ଏକ ମେଘ ଓହ୍ଲେଇ ଆସିଛି। ବାସ୍ତବିକ ପକ୍ଷେ ଏହାର ରୂପ ଏତେ ବୃହତ ଯେ ତାକୁ ଦେଖିଲେ ମନେ ହୁଏ ଅଧା ଆକାଶ ବ୍ୟାପୀ ଏକ ପର୍ବତ ବୋଲି। ମନୋହର ନୀଳ ଜଣାଯୁକ୍ତ ପକ୍ଷୀମାନେ ସେ ବିଶାଳ ବୃକ୍ଷକୁ ବାରମ୍ବାର ଯିବା ଆସିବା କରୁଥାନ୍ତି ଏବଂ ଗଛଟିର ଘନ ପତ୍ରବୁଳ ପତ୍ର ଫଳ ପାଇଁ ତାକୁ ଦେଖିଲେ ଇନ୍ଦ୍ରଧନୁ ସମନ୍ୱିତ ମେଘ କିମ୍ବା ଲତା ଓ ପୁଷ୍ପରେ ଶୋଭିତ ଏକ ଗୃହ ପରି ମନେ ହୁଏ। ସେ ତା'ର ସ୍ଥୂଳ ମୂଳ ସମୂହକୁ ତଳକୁ ବିସ୍ତୃତ କରି ନିଜେ ପବିତ୍ର ମେଘରାଶିକୁ ବହନ କରେ। ଏହି ଅଞ୍ଚଳର ସବୁ ବୃକ୍ଷ ପାଇଁ ଅଧିଶ୍ୱର ସ୍ୱରୂପ ଏହି ବଟବୃକ୍ଷଟି ବର୍ଷଣ ଓ ସୂର୍ଯ୍ୟତାପକୁ ପ୍ରତିହତ କରିବା ପରି ସମସ୍ତ ଶୁଭକର୍ମ ସମ୍ପାଦନ କରେ। ମାଣ୍ଡିର ନାମରେ ପରିଚିତ ସେହି ନ୍ୟଗ୍ରୋଧ ବୃକ୍ଷଟିର ଏହିପରି ତା'ର ବାହ୍ୟ ରୂପ ଥିଲା, ଯାହାକୁ ଦେଖିଲେ ଏକ ବିଶାଳ ପର୍ବତ ଚୂଡ଼ା ପରି ମନେ ହୁଏ। ଏ ଭାଣ୍ଡିର ବୃକ୍ଷ, ଭାଣ୍ଡିର ବଟ ସେଇଠି ଯାଇ ପହଞ୍ଚିଗଲେ। ଭଗବାନ ଚାହୁଁଥିଲେ ଏଇ ଯେଉଁ ବଟ ରହିଛି ସେଇଠି ସେ ପ୍ରଳମ୍ବକୁ ସୁବିଧା ହେବ, ସେ ନେବେ ବଳରାମକୁ ନେଇଯିବେ ଏବଂ ବଳରାମ ତାକୁ ହତ୍ୟା କରିବେ, ଏ କଥା ରହିଛି। ତେଣୁ 23 ଶ୍ଳୋକରେ କହୁଛନ୍ତି ରାମ ସଂଘଟିନୁ ଜରି ଶ୍ରୀଦାମ ବୃଷବାଦୟ। ରାମ ସଂଘରେ ଯେଉଁମାନେ ଥିଲେ, ବଳରାମଙ୍କ ସଂଘରେ, ବଳରାମଙ୍କ ଗ୍ରୁପରେ ଯେଉଁମାନେ ଥିଲେ, ଗ୍ରୁପ୍ ଏରେ ଯେଉଁମାନେ ଥିଲେ, ସେମାନେ ଜୟ କରିଗଲେ। ଯେତେବେଳେ ଶ୍ରୀଦାମ ବୃଷବାଦୟ, ବଳରାମଙ୍କ ସଙ୍ଗରେ କିଏ କିଏ ଥିଲେ ନା, ଶ୍ରୀଦାମ ଥିଲେ, ବୃଷଭ ଏବଂ ଅନ୍ୟମାନେ ଗୋପମାନେ ମଧ୍ୟ ଥିଲେ, ତାଙ୍କ ନାମ ନିଆ ହୋଇନାହିଁ, ବହୁତ ଗୋପ ଥିଲେ। କ୍ରୀଡ଼ାୟାମ ଜୈନ ସ୍ଥାସ୍ତା ନୁହୁ କୃଷ୍ଣାଦୟ ନୃପ। ତେଣୁ କ୍ରୀଡ଼ାରେ ସେମାନେ ଜୟ କରିଗଲେ, ତାଙ୍କର ଜିତିଗଲେ, ସେମାନେ ବଳରାମ ପାର୍ଟି ଜିତିଗଲେ। ତେଣୁ ଯେତେବେଳେ ଜିତିଗଲେ ତାଙ୍କ ଉହୁ, ତେଣୁ ଯିଏ ହାରିଗଲା ତାଙ୍କର କନ୍ଧକୁ ଆରୋହଣ କଲେ ସେମାନେ, କାରଣ ଆରୋହଣ କରି କୃଷ୍ଣାଦୟ ନୃପ କୃଷ୍ଣ ମଧ୍ୟ ବହନ କଲେ, ଶ୍ରୀଦାମକୁ ବହନ କଲେ, ଆଉ ପରେ ଶ୍ଳୋକରେ କୁହାଯିବ। ତେଣୁ ଉଭାହ କୃଷ୍ଣ ଭଗବାନ ଶ୍ରୀଦାମାନ ପରାଜିତ ବୃଷଭଂ ଭଦ୍ରସେନ ଅସ୍ତୁ ପ୍ରଳମ୍ବ ରୋହିଣୀ ସୁତମ। ତେଣୁ ଉଭାହ କୃଷ୍ଣ ଭଗବାନ ଆମର ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯଦିଓ ସେ ଭଗବାନ କୃଷ୍ଣ କିନ୍ତୁ ସେ ମଧ୍ୟ ହାରିଗଲେ, ଅଜିତ ସେ କିନ୍ତୁ ଅଜିତ ପରାଜିତ ହୋଇଗଲେ। ଅଜିତ ପ୍ରକୃତରେ ତାଙ୍କର ଭକ୍ତଙ୍କ ଦ୍ୱାରା ପରାଜିତ ହୋଇଯାଆନ୍ତି। ଆମର ଗୋଟେ ଶ୍ଳୋକ ଅଛନ୍ତି ହରିଭକ୍ତି ସୁଧ ଧୋଇରେ ଅଛନ୍ତି ସେଇଟା, ଯେ ଭଗବାନ ଯଦିଓ ଅଜିତ କିନ୍ତୁ ସେ ତାଙ୍କର ଭକ୍ତଙ୍କ ଦ୍ୱାରା ଜିତ ହୋଇଯାଆନ୍ତି। ଭଗବାନ ହରିଭକ୍ତି ସୁଧଦେବ ବର୍ଣ୍ଣନା କରେ ସଦା ମୁକ୍ତୋପି ବଧୋସ୍ମି, ଭଗବାନ ସବୁବେଳେ ମୁକ୍ତ କିନ୍ତୁ ସେ ବଦ୍ଧ ହୋଇଯାଆନ୍ତି। ଭକ୍ତେନ ସ୍ନେହ ରଜୁ ବି କିଭଳି ବଦ୍ଧ ହୁଅନ୍ତି ନା, ଭକ୍ତର ସ୍ନେହ ରଜୁ ଦ୍ୱାରା ବଦ୍ଧ ହୋଇଯାଆନ୍ତି। ଅଜିତ ବି ଜିତୋହମ୍, ଭଗବାନ ଯଦିଓ ଅଜିତ କିନ୍ତୁ ତାଙ୍କୁ ସେ ଜିତିଯାଆନ୍ତି। କେଉଁମାନେ ନା ଅବଶୋପି, ହଁ ଯଦିଓ ଅଜିତ ସେ ପୁଣି ଅନ୍ୟମାନେ ତାକୁ ଜିତିଯାଆନ୍ତି, ସେ ଭକ୍ତମାନେ ତାକୁ ଜିତିଯାଆନ୍ତି। ଏବଂ ଅବଶୋପି ବଶୀକୃତ, ଭଗବାନ ଯଦିଓ କାହାର ବଶରେ ନାହାନ୍ତି କିନ୍ତୁ ସେ ବଶ ହୋଇଯାଆନ୍ତି, ଯେମିତି ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଗଲା ଚତୁର୍ଥ ଅଧ୍ୟାୟରେ ଭଗବାନ ନିଜେ କହୁଛନ୍ତି ଅହମ୍ ଭକ୍ତ ପରାଧୀନ, ମୁଁ ଭକ୍ତର ଅଧୀନରେ ରହିଛି। ଦୁର୍ବାସମୁନି କହୁଛନ୍ତି, ଦୁର୍ବାସମୁନି ଯିଏକି ଅମ୍ବରୀଶ ମହାରାଜଙ୍କ ପ୍ରତି ଅପରାଧ କରିଥିଲେ, ସେ ଆସି ସବୁଠାରେ ଯେତେବେଳେ ବ୍ୟର୍ଥ ହୋଇଗଲେ ଅନ୍ତିମରେ ଭଗବାନ ପାଖକୁ ଆସିଛନ୍ତି, ବୈକୁଣ୍ଠ ଲୋକକୁ ଆସିଛନ୍ତି। ଭଗବାନ ବୈକୁଣ୍ଠପତି ଭଗବାନ ଚକ୍ରଧାରୀ ତାଙ୍କ ପାଖକୁ ଗଲେ ଚକ୍ରରୁ ଉଦ୍ଧାର ପାଇବା ପାଇଁ। ଭଗବାନ କହିଲେ ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, କାହିଁକିନା ଅହମ୍ ଭକ୍ତ ପରାଧୀନ, ମୁଁ ଭକ୍ତର ଅଧୀନ, ସେ କଥାଟି କୁହାଯାଉଛି। ଅବଶ୍ୟ ବି ବଶୀକୃତ, ଭଗବାନ କାହାର ବଶରେ ନଥାନ୍ତି କିନ୍ତୁ ତଥାପି ସେ ତାଙ୍କ ଭକ୍ତଙ୍କର ବସ୍ତୀଭୂତ ହୋଇଯାଆନ୍ତି। ସମ୍ମୋହନ ମନ୍ତ୍ର ରହିଛି, ସମ୍ମୋହନ କରିଦେଲେ ସେ ସମ୍ମୋହିତ ହୋଇଯାଆନ୍ତି। ଭଗବାନ ସେହିଭଳି ଭାବରେ ତାଙ୍କର ଭକ୍ତମାନଙ୍କ ପାଖରେ ସମ୍ମୋହିତ ହୋଇକି ରହିଥାନ୍ତି। ଦଶମ ସ୍କନ୍ଧ 11 ଅଧ୍ୟାୟରେ ଏ ଗୋଟେ ଶ୍ଲୋକ ଅଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଗୋପୀଭିଃ ସ୍ତୋଭିତ ନୃତ୍ୟତ୍ ଭଗବାନ ବାଳବତ୍ କ୍ୱଚିତ୍ ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ ତଦ୍ବଶୋ ଦାରୁ ଯନ୍ତ୍ରବତ୍। ଭଗବାନ କିଭଳି ତାଙ୍କ ବସରେ ଥିଲେ ଦାରୁ ଯନ୍ତ୍ରବତ୍ ବୋଲି କୁହାଯାଉଛି। ଭଗବାନ ହେଉଛନ୍ତି ଗୋପୀ ବି ସ୍ତୋଭିତ ନୃତ୍ୟତ୍। ଗୋପୀମାନେ ଯେତେବେଳେ କହିବେ କୃଷ୍ଣ ଟିକେ ନୃତ୍ୟ କଲ, ଭଗବାନ କହିବେ କାହିଁକି, ନା ମୁଁ ତୁମକୁ ଦେବି ଲହୁଣୀ ଦେବି, କହିଲେ ଭଗବାନ ନୃତ୍ୟ କରିବା ପାଇଁ ଆରମ୍ଭ କରିବେ। ଗୋପୀ ବି ସ୍ତୋଭିତ ନୃତ୍ୟତ୍ ଭଗବାନ ବାଳବତ୍ କ୍ୱଚିତ୍, କେତେବେଳେ କେତେବେଳେ ଭଗବାନ ଏହିଭଳି ଭାବରେ ବାଳ ଭଳି ନୃତ୍ୟ କରନ୍ତି ଛୋଟ ପିଲା ଭଳି। ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ, କେତେବେଳେ ମଧ୍ୟ ମୁଗ୍ଧ ଭଳି ଗାନ କରନ୍ତି, ଉଦ୍ଗାୟତି ଜୋରରେ ଗାନ କରନ୍ତି। କାହିଁକି ନା ଗୋପୀମାନେ କହିବେ ଆମେ ତୁମକୁ ଲହୁଣୀ ଦେବୁ, ତୁମେ ଗୀତ ଗାନ କଲେ ତୁମକୁ ଲହୁଣୀ ଦେବୁ, ତେଣୁ ଭଗବାନ ଲହୁଣୀ ଦେବ କହିକିରି ଲୋଭରେ ଗାନ କରନ୍ତି। ତଦ୍ବସ ଦାରୁ ଯନ୍ତ୍ରବତ୍, କିଭଳି ହୋଇଯାଇଥିଲେ ଭଗବାନ, ନା ତାଙ୍କର ବସ ଏଇଭଳି ହୋଇଯାଇଥିଲେ ଯେମିତି ଦାରୁ ଯନ୍ତ୍ର, କଣ୍ଢେଇ ନଚା ଯେମିତି କଣ୍ଢେଇକୁ ନଚାନ୍ତି ସେଇଭଳି ଭାବରେ ବ୍ରଜବାସୀମାନେ କୃଷ୍ଣଙ୍କୁ ନଚଉଥିଲେ। ତଦ୍ବସ ଦାରୁ ଯନ୍ତ୍ରବତ୍, ଭଗବାନ ଏଭଳି ଭକ୍ତବତ୍ସଳ ଭଗବାନ। ତେଣୁ ବର୍ତ୍ତମାନ 14-24 ଶ୍ଳୋକରେ ଉବାହ କୃଷ୍ଣ ଭଗବାନ, ଯଦିଓ ଭଗବାନ କିନ୍ତୁ ସିଏ ହାରିଗଲେ, ଅଜିତ ମଧ୍ୟ ପରାଜିତ ହୋଇଗଲେ, ତେଣୁ ସିଏ ବାହନ କଲେ କାହାକୁ, ନା ସୀତାମାନଙ୍କ ପରାଜିତ। ସୀତାମଙ୍କୁ କାନ୍ଧରେ ବସେଇଲେ, ସୀତାମ ହେଉଛି ରାଧାରାଣୀଙ୍କ ଭାଇ, ସୀତାମଙ୍କୁ ରାଧାରାଣୀଙ୍କୁ ଭଲ ପାଆନ୍ତି, ତେଣୁ ସେହି ଅନୁସାରେ ତାଙ୍କର ଭାଇକୁ ମଧ୍ୟ ଭଲ ପାଇବେ। ସୀତାମାନଙ୍କ ପରାଜିତ, ସୀତାମଙ୍କୁ କହିଲେ ଠିକ୍ ଅଛି ସୀତାମ ମୁଁ ତୁମକୁ ନେବି, ମୁଁ ତୁମକୁ ବହନ କରିବି, ସୀତାମାନ ପରାଜିତ। ଜଣେ ଆଚାର୍ଯ୍ୟ କହୁଛନ୍ତି ସୀତାମ ଯେତେବେଳେ କହିଲେ, ସୀତାମ ଜିତିଗଲେ କହିଲେ କୃଷ୍ଣ ମୁଁ ତୁମେ ବର୍ତ୍ତମାନ ଘୋଡ଼ା ହୁଅ, ମୁଁ ତୁମ କାନ୍ଧରେ ବସିବି, ତୁମେ ତ ବାହନ କରିବ। ସୀତାମ କହିଲେ କୃଷ୍ଣ କହୁଛନ୍ତି ତୁମେ ମୋତେ ଜାଣିନ କିଏ, ମୁଁ ରାଜାଙ୍କର ପୁଅ, ତୁ ଗୋଟେ ଗୋପାଳ ପିଲା, ତେତେ ମୁଁ ବାହନ କରିବି, ଗୋପାଳ ପିଲା ଯଦି ବହନ କରିବନି ତା କାହିଁ ଆମ ସାର ଖେଳୁଥିଲ କାହିଁକି, ସର୍ତ୍ତ ଥିଲା ଯିଏ ଜିତିବ ତାକୁ ହାରିବା ବ୍ୟକ୍ତି ବାହନ କରିବ ନା, ହେଲେ ମଧ୍ୟ ମୁଁ ରାଜା, ରାଜାଙ୍କର ପୁଅ, ନନ୍ଦରାଜାଙ୍କ ପୁଅ, ମୋର 9 ଲକ୍ଷ ଗାଭି ଆମର ଅଛି, ଆଉ ସାଧାରଣ ବ୍ୟକ୍ତି ନୁହଁ ମୋର ପିତା, ମୁଁ ତୁମକୁ କାନ୍ଧେଇବି, ନା ଠିକ୍ ଅଛି ତୁମକୁ କାନ୍ଧେଇବ ନାହିଁ, ତୁମର ରାଜାଗିରି ରଖିଥାଅ, ତୁମେ ଆମ ସାଙ୍ଗ ଖେଳିବ ନାହିଁ କହିକିରି ସବୁ କୃଷ୍ଣଙ୍କୁ ବାଦ ଦେଇକିରି ସବୁ ଖେଳ ଆରମ୍ଭ କରିଦେଲେ। କୃଷ୍ଣ କାନ୍ଧିବାକୁ ଆରମ୍ଭ କଲେ, ତାପରେ ସୀତାମ କହିଲେ ତାହେଲେ ତୁମେ ବାହନ କରିବ ନା, ହଁ ବାହନ, ତେଣୁ ବର୍ତ୍ତମାନ ପୁଣି ଭଗବାନ ଉବାହ କୃଷ୍ଣ ଭଗବାନ, ଯଦିଓ ଭଗବାନ ସେ କିନ୍ତୁ ବାହନ କରୁଛନ୍ତି, ସୀତାମାନଙ୍କ ପରାଜିତ, ସୀତାମଙ୍କୁ ବାହନ କରି ନେଉଛନ୍ତି। ଏବଂ ବୃଷଭ ଭଦ୍ରସେନସ୍ତୁ, ଭଦ୍ରସେନ ଥିଲେ କୃଷ୍ଣଙ୍କର ପାଟିରେ, ବୃଷଭ ଥିଲେ ରାମଙ୍କ ପାଟିରେ, ବଳରାମ ପାଟିରେ, ତେଣୁ ବୃଷଭଙ୍କୁ ବାହନ କରେ ଭଦ୍ରସେନ। ଏବଂ ବର୍ତ୍ତମାନ ଭଗବାନ ଯେତେବେଳେ କହିଲେ ମୁଁ ସୀତାମଙ୍କୁ ବାହନ କରିବି, ପ୍ରଣମ୍ବ ସାଙ୍ଗେ ସାଙ୍ଗେ କହିଲେ ମୁଁ ବଳରାମଙ୍କୁ ବାହନ କରିବି, ଏଇ କହିଦେଲେ। ପ୍ରଣମ୍ବ ଚାହୁଁଥିଲା ତ ବଳରାମ ହତ୍ୟା କରିବା, ସୁଯୋଗ ମିଳିଗଲା, ଭଗବାନ ବ୍ୟବସ୍ଥା କରିଦେଲେ। ତେଣୁ ପ୍ରଣମ୍ବ ରୋହିଣୀ ସୁତ, ବଳରାମ କହିନ କି ରୋହିଣୀ ସୁତ କାହିଁ କହିଲେ, ତେଣୁ ସେ ଭାବୁଥିଲା, ପ୍ରଣମ୍ବ ଭାବୁଥିଲା ଇଏ ତ ଏତେ କୃଷ୍ଣଙ୍କ ଭଳି ଏତେ ନୁହଁ, ତାଙ୍କର ଶକ୍ତି ଏତେ ନାହିଁ, ଏ ରୋହିଣୀଙ୍କର ପୁତ୍ର, ରୋହିଣୀ ତ ନନ୍ଦମାନଙ୍କର ପତ୍ନୀ ହେଉଛନ୍ତି ଯଶୋଦା, ଏ ରୋହିଣୀ ବସୁଦେବଙ୍କର ପତ୍ନୀ, ସିଏ ସେଇଠି ରହିଛନ୍ତି, ଯାହା ବି ହେଉ ସେ କ'ଣ ଗୋଟେ ଚିନ୍ତା କରି ଏଇଭଳି ଭାବରେ ଚିନ୍ତା କଲା ପ୍ରଣମ୍ବ, ରୋହିଣୀ ସୁତ ବୋଲି ଚିନ୍ତା କରୁଛି, ବଳରାମଙ୍କୁ ରୋହିଣୀ ସୁତ ବୋଲି ଚିନ୍ତା କରୁଛି, ମୁଁ ରୋହିଣୀ ସୁତକୁ ହତ୍ୟା କରିବି, ବା ଏମିତି ଭାବୁଥିବ କଂସ। କଂସ ଯେହେତୁ ବହୁତ ପଠେଇଥିଲେ ରାକ୍ଷସ ଅସୁରମାନେ ପଠେଇଥିଲେ, କୃଷ୍ଣ ହତ୍ୟା କରିଛନ୍ତି, କଂସଙ୍କର ମନ ଦୁଃଖ ହୋଇଛି, ଆଜି ବର୍ତ୍ତମାନ ପ୍ରଣମ୍ବା ଯେଉଁ ରୋହିଣୀ ବଳରାମଙ୍କୁ ହତ୍ୟା କଲେ, ରୋହିଣୀ ସେଇଭଳି ଭାବେ ଦୁଃଖ ପାଇବେ, ମନ ଦୁଃଖ ହେବ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି ପ୍ରଣମ୍ବ। ସେ ଯାହା ଚିନ୍ତା କରୁଛି ସୁଖଦେବ ଗୋସ୍ୱାମୀ ସେହିଭଳି ଭାବରେ କହୁଛନ୍ତି। ରୋହିଣୀ ସୁତ ଶବ୍ଦ ବ୍ୟବହାର କରାଯାଇଛି, ରୋହିଣୀ ତା ପୁତ୍ରର ରୋହିଣୀ ସୁତ ନିଜ ସୁତ ନିଜ ପୁତ୍ରର ହତ୍ୟା ଶୁଣିଲେ ରୋହିଣୀ ବହୁତ କ୍ରନ୍ଦନ କରିବେ। ଆମ କଂସ ରାଜା ଯେଉଁଭଳି ଭାବରେ ମନଦୁଃଖ କରୁଛନ୍ତି, ଏ କୃଷ୍ଣ ବହୁତ ଅସୁରମାନଙ୍କୁ ମାରିଦେଇଛନ୍ତି ଆମର, ସେହିଭଳି ଭାବରେ ମୁଁ ଯଦି ୟାକୁ ମାରିବି ରୋହିଣୀ ସୁତ, ରୋହିଣୀ ମଧ୍ୟ ସେହିଭଳି ଭାବରେ କ୍ରନ୍ଦନ କରିବ। ତେଣୁ ଏ ଭାବ ଅନୁସାରେ ସବୁ କଥା ଲେଖା ହେଇଛି, ସବୁ ପ୍ରତିଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ପଚିଶ ଶ୍ଳୋକରେ କୁହାଯାଉଛି, ଅବିଶ୍ୟହଂ ମନ୍ୟମାନ କୃଷ୍ଣଂ ଦାନବ ପୁଙ୍ଗବ। ସେ ବଳରାମଙ୍କୁ ହତ୍ୟା କରିବା ପାଇଁ କୃଷ୍ଣଙ୍କ ପାଟିରେ ମିଶିଥିଲା, କାହିଁକିନା ସେ ଭାବୁଥିଲା ଅବିଶ୍ୟହଂ ମନ୍ୟମାନ, ଏ କୃଷ୍ଣ ହେଉଛନ୍ତି ଦାନବ ପୁଙ୍ଗବ, ବଳରାମ ଏ ଆମର ପ୍ରଣମ୍ବ ଦାନବ ପୁଙ୍ଗବ, ସିଏ ଦାନବ ଶ୍ରେଷ୍ଠ ଥିଲେ ପ୍ରଣମ୍ବ, ତେଣୁ ସିଏ ଚିନ୍ତା କରୁଛି ଅବିଶ୍ୟହଂ ମନ୍ୟମାନ କୃଷ୍ଣ, କୃଷ୍ଣ ବହୁତ ଅସୁରମାନଙ୍କୁ ହତ୍ୟା କରିସାରିଲେଣି, ତେଣୁ ସେ ଭାବୁଥିଲା କୃଷ୍ଣଙ୍କୁ ମୁଁ ହତ୍ୟା କରିପାରିବି ନାହିଁ, ଏ ବଳରାମଙ୍କୁ ହତ୍ୟା କରିଦେଇପାରିବି, ଏଇଭଳି ଭାବରେ ଚିନ୍ତା କରୁଥିଲା। ତେଣୁ ବହନ ଦ୍ରୁତତରଂ ପ୍ରାଗାତ, ତେଣୁ ବଳରାମଙ୍କୁ ବସେଇ ବହନ କରି ଖୁବ୍ ସ୍ପିଡ଼ରେ ଚାଲିଲା ଦ୍ରୁତତରଂ। ଅବରୋହଣତଃ ପରମ, ଯେଉଁ ସ୍ଥାନ ନିର୍ଦ୍ଦିଷ୍ଟ କରାଯାଇଥିଲା କେତିକି ବାଟ ଗଲେ ମାନେ କ'ଣ କାନ୍ଧେଇକି ନେବ, ମାନେ ସବୁବେଳ ପାଇଁ ନେବନି, କେତିକି ବାଟ ଗଲା ପରେ ଗଣିବେ, ଏତିକି ମୁଁ ଗଣିଲା ଭିତରେ ତୁ ମୋତେ ଛାଡ଼ିବୁ, ଏଭଳି ଭାବରେ ଥିବ ତାଙ୍କର କଥା। ତେଣୁ ଯେତିକି ବାଟ ଯିବା କଥା ସେତିକି ବାଟରୁ ଆହୁରି ଆଗକୁ ପଳାଇଗଲେ। ପ୍ରାଗାତ ଅବରୋହଣ ତ ପରମ, ଯେଉଁଠି ଅବରୋହଣ କରିବା କଥା ଯେଉଁଠି ଓହ୍ଲାଇବା କଥା ତାହାର ଆଗକୁ ପଳାଇଗଲା ପ୍ରଣମ୍ବାସୁର, ଦ୍ରୁତ ଗତିରେ ପଳାଇଗଲା ଦ୍ରୁତତର। ତେଣୁ ଛବିଶ ଶୋକରେ କୁହାଯାଉଛି, ତମ ଉଦ୍ବହନ ଧରଣୀ ଧରେନ୍ଦ୍ର ଗୌରବଂ ମହାସୁର ବିଗତ ରୟୋ ନିଜଂ ବପୁ ସ୍ୱାସ୍ଥିତ ପୁରଟ ପରିଚ୍ଛଦୋ ବଭୌ ତାଡ଼ି ଦ୍ୟୁମାନୁ ଡୁ ପତି ବାଡ଼ିବାମ ବୋଧ। ତମ ଉଦ୍ଭବନ ଉଦ୍ବହନ ଧରଣୀ ଧରେନ୍ଦ୍ର ଗୌରବଂ, ପ୍ରଥମେ ବଳରାମ ଜାଣିନଥିଲେ, ବଳରାମ ବାବୁ ଭାବୁଥିଲେ ଇଏ ତ ସଖା, ଯୋଗମାୟାର କ୍ରୀଡ଼ା ଚାଲିଛି, ତେଣୁ ତାଙ୍କର ଭଗବତାକୁ ଭୁଲି ଯାଉଛନ୍ତି ଭଗବାନ। କିନ୍ତୁ ଧରଣୀଧର ସେ ଦେଖିଲେ ଇଏ ଯେଉଁ ଏଭଳି ଦ୍ରୁତ ସ୍ପିଡ଼ରେ ନେଲା, ମୋତେ ତ ଏଇଠି ଓହ୍ଲାଇବା କଥା ଓହ୍ଲାଇଲା ନାହିଁ, ସନ୍ଦେହ ଆସିଲା। ତେଣୁ ଭଗବାନ ବଳରାମ ଯିଏକି ଧରଣୀ ଧାରଣ କରିଛନ୍ତି, ଏ 400 କୋଟି ମାଇଲର ଯେଉଁ ବିଶ୍ୱ ବ୍ରହ୍ମାଣ୍ଡ ରହିଛି ତାକୁ ଧାରଣ କରିଛନ୍ତି, 1000 ଫଣାରୁ ଗୋଟିଏ ଫଣାରେ ଧାରଣ କରିଛନ୍ତି ଧରଣୀଧର ସେ, ତେଣୁ ନିଜର ଗୌରବ ନିଜର ଶକ୍ତିକୁ ବୃଦ୍ଧି କଲେ। ମହାସୁର ବିଗତ ରହିବ ନିଜଂ ବପୁ, ଏଭଳି ଭାବରେ ମହାସୁର ଯେଉଁ ପ୍ରଣମ୍ବ ସିଏ ଆଉ ଉଠାଇ ପାରିଲାନି, ଭାର ବହନ କରିପାରିଲା ନାହିଁ, କିନ୍ତୁ ସିଏ ମଧ୍ୟ ନିଜର ବପୁକୁ ବୃଦ୍ଧି କଲା, ତାର ମଧ୍ୟ ବହୁତ ସିଦ୍ଧି ରହିଛି ଯୋଗ ସିଦ୍ଧି। ତେଣୁ ସ ଆସ୍ଥିତ ପୁରଟ ପରିଚ୍ଛଦ ବବୁ, ତାର ଯେଉଁ ରୂପକୁ ତାର ଶରୀରକୁ ବୃଦ୍ଧି କଲା, ସବୁ ବିଭିନ୍ନ ପ୍ରକାର ଅଳଙ୍କାର ସବୁ ସ୍ୱର୍ଣ୍ଣର ଅଳଙ୍କାର ସବୁ ପରିଧାନ କରିଥିଲା, ପୁରଟ ପରିଚ୍ଛଦ ବବୁ ସ୍ୱର୍ଣ୍ଣ ଅଳଙ୍କାର ସବୁ ଚିକ୍ କରୁଛି, ଜଳ ଦ୍ୟୁତି ପ୍ରକାଶ କରୁଛି ସେ ସୁବର୍ଣ୍ଣ ଅଳଙ୍କାରର। ତଡ଼ିତ ଦ୍ୟୁମାନ, ତଡ଼ିତ କହିଲେ ବିଦ୍ୟୁତ ଯେଉଁଭଳି ଭାବରେ ଜ୍ୟୋତି ପ୍ରକାଶ କରେ ସେହିଭଳି ଭାବରେ, ଉଡ଼ୁପତି ବାଡ଼ ଇବ ଅମ୍ବୁଦ, ଉଡ଼ୁପତି ଉଡ଼ୁପତି କହିଲେ ଚନ୍ଦ୍ର, ବଳରାମଙ୍କୁ ଚନ୍ଦ୍ର ସହିତ ବର୍ଣ୍ଣନା କରାଯାଇଛି, ଉଡ଼ୁପତି ଇବ ବାଡ଼, ତେଣୁ ଇଏ ମେଘ ଯେଉଁଭଳି ଭାବରେ ଇଏ ମେଘ ରୂପରେ ରହିଛି, ମେଘ ଭଳି ରହିଛି ଇଏ ପ୍ରଣମ୍ବାସୁର, ଭଗବାନ ବଳରାମ ଚନ୍ଦ୍ର ଭଳି ରହିଛନ୍ତି, ମେଘ ଉପରେ ଚନ୍ଦ୍ର ଯେଉଁଭଳି ଭାବେ ରହେ ସେଇଭଳି ଭାବରେ ଇବ ସେଭଳି ଭାବରେ ଦେଖାଯାଉଥିଲେ। ଶ୍ରୀକଦେବ ଗୋସ୍ୱାମୀ ଦେଖୁଛନ୍ତି ସେ ଦୃଶ୍ୟ, ତାଙ୍କୁ ଏଇଭଳି ଭାବରେ ଦେଖାଯାଉଛି ଯେମିତି ମେଘ ଉପରେ ବିଜୁଳି ରହିଛି ବା ଚନ୍ଦ୍ର ରହିଛନ୍ତି, ସେଇଭଳି ଭାବେ ରୂପ ସେ ଯେଉଁ ରହିଛି ସେ ଦୃଶ୍ୟଟି ସେଇଭଳି ଭାବରେ ହେଇଛି। ଶ୍ରୀକଦେବ ଗୋସ୍ୱାମୀ ଦେଖି ସେଇଟା ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ। ତେଣୁ ଭାବାର୍ଥ କହିଛି ଏଠାରେ ପ୍ରଣମ୍ବାସୁରକୁ ମେଘ ସହିତ, ତାର ସ୍ୱର୍ଣ୍ଣମୟ ଅଳଙ୍କାରକୁ ମେଘରେ ଥିବା ବିଦ୍ୟୁତ ସହିତ, ଏବଂ ବଳରାମକୁ ମେଘ ରହିତ ଚନ୍ଦ୍ର ସହିତ ତୁଳନା କରାଯାଇଛି। ବଡ଼ ବଡ଼ ଦାନବମାନେ ସେମାନଙ୍କ ଯୋଗ ଶକ୍ତି ପ୍ରୟୋଗ କରି ବିଭିନ୍ନ ରୂପ ଧାରଣ କରିପାରନ୍ତି, କିନ୍ତୁ ଭଗବାନଙ୍କର ଚିନ୍ମୟ ଶକ୍ତି ଯେତେବେଳେ ତାଙ୍କର ଶକ୍ତିକୁ ସଙ୍କୁଚିତ କରେ ସେତେବେଳେ ସେମାନେ ଆଉ କୌଣସି କୃତ୍ରିମ ରୂପ ଧାରଣ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ, ଏବଂ ସେତେବେଳେ ଅବଶ୍ୟ ପୁଣି ସେମାନଙ୍କର ପ୍ରକୃତ ଆସୁରିକ ଦେହ ପ୍ରକଟ କରିବାକୁ ବାଧ୍ୟ ହୁଅନ୍ତି। ଶ୍ରୀ ବଳରାମ ହଠାତ୍ ବିରାଟ ପର୍ବତ ପରି ଏତେ ଭାରି ହୋଇ ଉଠିଲେ ଯେ ଅସୁରଟି ତାଙ୍କୁ ସ୍କନ୍ଦରେ ବହନ କରି ଉପରକୁ ନେଇଯିବାକୁ ଚେଷ୍ଟା କରି ମଧ୍ୟ ଆଉ ଅଗ୍ରସର ହୋଇପାରିଲା ନାହିଁ। ଏଠି ଜଣେ କେତେଜଣ ଆଚାର୍ଯ୍ୟ କୁହନ୍ତି, ଭଗବାନ ଯେତେବେଳେ ଏକ ବର୍ଷରେ ହୋଇଥିଲେ, କୃଷ୍ଣ ଯେତେବେଳେ ଏକ ବର୍ଷରେ ହୋଇଥିଲେ, ତୃଣାବର୍ତ୍ତ ତାଙ୍କୁ ନେଇଯାଇଥିଲା ସ୍ୱର୍ଗକୁ। ବଳରାମ ଏ କଥା ଶୁଣିଥିଲେ, ଜାଣିଥିଲେ, ଦେଖିଥିଲେ ମଧ୍ୟ, ତେଣୁ ସିଏ ମଧ୍ୟ ଚାହୁଁଥିଲେ ମୁଁ ମଧ୍ୟ ଟିକିଏ ଯାଆନ୍ତି କି ଆକାଶକୁ ଟିକିଏ ଉଡ଼ିବା ପାଇଁ। ତାଙ୍କର ମନ ଥିଲା, ନିଜର ଭାଇ ଯାଇଛନ୍ତି ସ୍ୱର୍ଗକୁ ଯାଇକି ପଳେଇ ଆସିଲେଣି, ମୁଁ ଏ ପୃଥିବୀ ଉପରେ ରହିଛି, ସ୍ୱର୍ଗକୁ ଯାଇପାରୁନାହିଁ, ଚିନ୍ତା କରୁଥିଲେ, ତେଣୁ ଭଗବାନ ବ୍ୟବସ୍ଥା କରିଦେଲେ। ସେ ତ ସ୍ୱୟଂ ଭଗବାନ, ତାଙ୍କ ଇଚ୍ଛାରେ ବର୍ତ୍ତମାନ ଆସିଗଲେ, ବଳମ୍ବ ଆସିଗଲେ, ବଳରାମକୁ ନେଇଗଲେ, ସ୍ୱର୍ଗକୁ ନେଇଗଲେ। ତେଣୁ ନିରୀକ୍ଷ ତତ୍ପୂରଳମ୍ ଅମ୍ବରେ ଚରତ୍ ପ୍ରଦୀପ୍ତ ଭ୍ରୁକୁଟିତ ଭ୍ରୁକୁଟି ଟଟୁଗ୍ର ଦଂଷ୍ଟ୍ରକମ୍ ଜ୍ୱଳଚିକଟ କଟକ କିରୀଟ କୁଣ୍ଡଳ ତ୍ୱିଷାଦ ଧୂତମ୍ ହଳଧର ଈଷତ୍ ପ୍ରସାଦ। ତେଣୁ ନିରୀକ୍ଷ ତତ୍ ବପୁ ରଳମ୍ ଅମ୍ବରେ ଚରତ୍। ବଳରାମ ବର୍ତ୍ତମାନ ଦେଖୁଛନ୍ତି, ନିରୀକ୍ଷ ନିରୀକ୍ଷଣ କରୁଛନ୍ତି, ତତ୍ ବପୁ ବିରାଟ ବପୁ ଧାରଣ କରି ଅଳମ୍ ବିରାଟ ରୂପ ଧାରଣ କରିକିରି ଅମ୍ବରେ ଚରତ୍ ଆକାଶକୁ ପଳେଇଗଲେ, ଅମ୍ବର ସ୍ୱର୍ଗକୁ ପଳେଇଗଲେ, ସ୍ୱର୍ଗରେ ବିଚରଣ କଲେ। ପ୍ରଦୀପ୍ତ ଭ୍ରୁକୁଟିତ ଭ୍ରୁକୁଟି ତଟୁଗ୍ର ଦଷ୍ଟ୍ରକମ୍ କିଭଳି ତା'ର ରୂପ ରହିଥିଲା, ପ୍ରଦୀପ୍ତ ଦ୍ରିକ୍, ପ୍ରଦୀପ୍ତ ଦ୍ରିକ୍ କହିଲେ ତାଙ୍କର ହେଉଛି କେଉଁଟା, ଦ୍ରିକ୍ କହିଲେ ଚକ୍ଷୁ, ଚକ୍ଷୁ ଗୁଡ଼ାକ ଲାଲ ଲାଲ ହୋଇକି ରହିଛି, ଏବଂ ଭ୍ରୁକୁଟି ତଟୁଗ୍ର ଦଷ୍ଟ୍ରକମ୍ ଦାନ୍ତ ସବୁ କ'ଣ ଜଳ ଜଳୁଥିଲା, ଦାନ୍ତ ସବୁ ଭ୍ରୁକୁଟି ମଧ୍ୟ ସେଇଭଳିଆ କୁଞ୍ଚିତ ହୋଇକି ରହିଥିଲା। ଶିଖମ୍ ତାର କେଶ, ଏସବୁ କିରୀଟି ମୁକୁଟ ଇତ୍ୟାଦି ଏସବୁ ଦୀପ୍ତି ଦ୍ୱାରା ସବୁ ଦୀପ୍ତିମନ୍ତ ହେଉଥିଲା। ଏ ଆଶ୍ଚର୍ଯ୍ୟ ଅଦ୍ଭୁତ ରୂପ ଦେଖିଲେ ଭଗବାନ, ହଳଧର ଭଗବାନ ଦେଖିଲେ। ତେଣୁ ଯେତେବେଳେ ଦେଖିଲେ ଈଶତ୍ ଅତ୍ର ଅତ୍ର ସତ୍ ଟିକିଏ ଭୟ କରିଗଲେ, ଭଗବାନ ଭୟ କରିଗଲେ, ଭଗବାନ ଅଭୟ ଚରଣ ସିଏ ତାଙ୍କର ଚରଣରେ ଯିଏ ଆଶ୍ରୟ ନିଅନ୍ତି ସେମାନେ ଅଭୟ ହୋଇଯାଆନ୍ତି। ଭଗବତ ଗୀତାରେ ଭଗବାନ କହିଲେ, ଅଭୟଂ ସତ୍ୟ ସଂଶୁଧୀର ଜ୍ଞାନ ଯୋଗ ବ୍ୟବସ୍ଥିତ, ଯେଉଁମାନଙ୍କର ଦୈବୀ ଗୁଣ ରହିଛି ସେମାନେ ଅଭୟତା ପ୍ରାପ୍ତ ହେବେ। କିନ୍ତୁ ଏ ଭଗବାନଙ୍କର ଭୟ ଆସିଗଲା, ଈଶତ୍ ଅତ୍ର ସତ୍ ଭଗବାନ ଭୟ ଆସିଗଲା। ତେଣୁ ଆଚାର୍ଯ୍ୟମାନେ ଏଇଟା ଟୀକାରେ କରିଛନ୍ତି, ଟୀକା ଲେଖିଛନ୍ତି କାହିଁକି ଭଗବାନଙ୍କୁ ଭୟ ଆସିଲା। ସନାତନ ଗୋସ୍ୱାମୀ ଏଇଟାକୁ କହିଛନ୍ତି, ବଳରାମଙ୍କର ତଥାଗତ ଭୟକୁ ଏହିପରି ଭାବରେ ବର୍ଣ୍ଣନା କରିଛନ୍ତି। ବଳରାମ ଖେଳିବା ଛଳରେ ଜଣେ ସାଧାରଣ ଗୋପବାଳକର ଭୂମିକା ଅଭିନୟ କରୁଥିଲେ, ଏବଂ ସେହି ଲୀଳାର ଭାବ ବଜାୟ ରଖିବା ପାଇଁ ସେ ଭୟଙ୍କର ଆସୁରିକ ଦେହ ଦ୍ୱାରା କିଞ୍ଚିତ ବିଚଳିତ ହୋଇଥିଲା ବୋଲି ମନେ ହେଉଥିଲା। ଭଗବାନଙ୍କ ଲୀଳା ଟିକିଏ ଭୁଲ ବାହାରିବ ନାହିଁ, ବାଳକ ଲୋକ ଲୀଳା କରୁଛନ୍ତି, ଜଣେ ଭୟ କରିବେ, ଯଦିଓ ଭଗବାନ କିନ୍ତୁ ଭୟ କରିବେ, ଛୋଟ ବାଳକ ଯଦି ଭୟ କରେ ସେଇଭଳି ଭାବରେ ଭୟ କଲେ ଭଗବାନ, ତାଙ୍କ ଲୀଳାରେ କିଛି ଭୁଲ ହେବ ନାହିଁ। ଭଗବାନ ସେ ଏଭଳି ଲୀଳା କରିଥିଲେ, କୃଷ୍ଣ ଏଭଳି ଲୀଳା କରିଥିଲେ, କୁନ୍ତିଦେବୀ ମଧ୍ୟ ଜାଣିପାରିଲେ ନାହିଁ, କହିଲେ କୃଷ୍ଣ ଇ ଭଗବାନ ଏ ମାଆଙ୍କ ହାତରେ ଛଡ଼ି ଦେଖି କ୍ରନ୍ଦନ କରୁଛନ୍ତି, ଏବଂ ସେ କ୍ରନ୍ଦନ ଅଭିନୟ ନଥିଲା, ପ୍ରକୃତ କ୍ରନ୍ଦନ କରୁଥିଲେ, ଅଭିନୟ କ୍ରନ୍ଦନ ଅଲଗା, ଡ୍ରାମାରେ ରୋଲ୍ କରୁଛନ୍ତି ଯେଉଁମାନେ କ୍ରନ୍ଦନ କରୁଛନ୍ତି, ଆଖିରୁ ଲୁହ ବାହାରୁ ନାହିଁ, ସେଥିପାଇଁ ସେମାନେ କ'ଣ କ'ଣ ଲଗାନ୍ତି, ସେ କେମିକାଲ ଲଗାନ୍ତି ଲୁହ ବାହାର କରିବା ପାଇଁ, କିନ୍ତୁ ଇଏ ପ୍ରକୃତ କ୍ରନ୍ଦନ, ଏ ଅଭିନୟ କ୍ରନ୍ଦନ ନୁହଁ, କୁତିଦେବୀଙ୍କର ରହିଛି କ'ଣ ଅଭିଜ୍ଞତା ରହିଛି, ସେ ବହୁତ କ୍ରନ୍ଦନ କରିଛନ୍ତି, ତାଙ୍କ ଜୀବନରେ ବହୁତ ବିପଦ ଆସିଛି। ଅଭିନୟ କ୍ରନ୍ଦନ ଆଉ ପ୍ରକୃତ କ୍ରନ୍ଦନ ଭିତରେ ଜାଣିଥିବେ, ଜାଣିହେବ। ତେଣୁ ଭଗବାନଙ୍କର ଯେଉଁ ଅଭିନୟ ସେଥିରେ କୌଣସି ତ୍ରୁଟି ରହିବ ନାହିଁ, କିଏ କହିପାରିବ ନାହିଁ ଟିକିଏ ଏଇଟା ଭୁଲ ହୋଇଗଲା ଅଭିନୟ ଭଗବାନଙ୍କର, ହଁ ପରଫେକ୍ଟ, ସେ ପୂର୍ଣ୍ଣ, କୌଣସି ଅପୂର୍ଣ୍ଣତା ନାହିଁ ଭଗବାନଙ୍କର। ତେଣୁ ଯେହେତୁ ସେ ବାଳକ ରୂପରେ ଲୀଳା କରୁଛନ୍ତି ସେଥିପାଇଁ ସେ ଟିକିଏ ଭୟ କରିଗଲେ, ବାଳକ ଭୟ କରିବ ସେଥିପାଇଁ ଭୟ କରିଗଲେ। ଆହୁରି ଯେହେତୁ ଅସୁରଟି କୃଷ୍ଣଙ୍କ ଗୋପବାଳକ ସଖା ରୂପେ ଉପସ୍ଥିତ ଥିଲା, ଏବଂ କୃଷ୍ଣ ତାକୁ ବନ୍ଧୁ ରୂପେ ସ୍ୱୀକାର କରିଥିଲେ, ତେଣୁ ବଳଦେବ ତାକୁ ହତ୍ୟା କରିବାକୁ ଈଶ୍ୱତ କୁଣ୍ଠିତ ଥିଲେ। ବଳରାମ ଯେତେବେଳେ ଆମେ କୁହାଗଲା ନା କୃଷ୍ଣ ତାକୁ ଅନୁମୋଦନ କଲେ, ସଖା ଆସ ବୋଲି କହିକିରି ଅନୁମୋଦନ କରିଥିଲେ, କୃଷ୍ଣଙ୍କର ସଖା, ତେଣୁ ସେ ମଧ୍ୟ ଭାବୁଥିଲେ କୃଷ୍ଣଙ୍କ ସଖାକୁ ଆମେ କେମିତି ହତ୍ୟା କରିବା, ଏଭଳି ବଳରାମ ଚିନ୍ତା କରୁଥିଲା ବେଳେ, ଯେହେତୁ ଏହି ଗୋପବାଳକଟି ପ୍ରକୃତ ପକ୍ଷେ ଛଦମବେଶୀ ଜଣେ ଅସୁର ଅଟେ, ଠିକ୍ ସେହି ମୁହୂର୍ତ୍ତରେ ଆଉ ଏକ ଏହି ପ୍ରକାର ଅସୁର ହୁଏତ ସେ ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ଆକ୍ରମଣ କରୁଛି। ତେଣୁ ବଳରାମଙ୍କର ଏହିସବୁ ଚିନ୍ତା ଥିଲା, କାହିଁକି ଭୟ କରିଗଲେ। ପ୍ରଥମ ଥିଲା ଯେ ବାଳକ ରୂପରେ ରୋଲ୍ କରୁଛନ୍ତି, ଅଭିନୟ କରୁଛନ୍ତି, ତେଣୁ ସେ ଭୟ ରୋଲ୍ କଲେ, ଭୟର ଅଭିନୟ କଲେ। ଦ୍ୱିତୀୟ ହେଉଛି କାରଣ ହେଉଛି କୃଷ୍ଣଙ୍କର ସଖା, କୃଷ୍ଣ ତାକୁ ଅନୁମୋଦନ କରିଛନ୍ତି, ତାଙ୍କୁ ହତ୍ୟା କଲେ କାଳେ କୃଷ୍ଣଙ୍କର ସଖାକୁ ହତ୍ୟା ହୋଇଯିବ କି, ସେଥିପାଇଁ ସେ ଭୟ କରିଗଲେ। ତୃତୀୟ କାରଣ ହେଉଛି ଯେ କାଳେ ଆଉଭଳି ଏଇଭଳି ଭାବରେ ଆଉ ଗୋଟେ ଅସୁର ମଧ୍ୟ କୃଷ୍ଣଙ୍କୁ ଆକ୍ରମଣ କରିବ କି, ଯଦିଓ ନିଜର ଅସୁବିଧା ରହିଛି କିନ୍ତୁ ନିଜ କଥା ଚିନ୍ତା କରୁନାହାନ୍ତି, ଭାଇର କଥା ଚିନ୍ତା କରୁ, କୃଷ୍ଣଙ୍କର କଥା ଚିନ୍ତା କରୁଛନ୍ତି। ଏହିପରି ଭାବରେ ସର୍ବଜ୍ଞ ସର୍ବଶକ୍ତିମାନ ପରମେଶ୍ୱର ଭଗବାନ ବଳରାମ ଭୟଙ୍କର ପ୍ରଳମ୍ବାସୁର ସମ୍ମୁଖରେ ଈଶ୍ୱତ ଭୀତ ହେବାର ଲୀଳା ପ୍ରଦର୍ଶନ କରୁଥିଲେ। ସେଥିପାଇଁ ଅତ୍ରସତ୍ କହିଲେ ଟିକେ ଭୟ କରିଗଲେ ଭଗବାନ। ତେଣୁ ପରଶ୍ଳୋକରେ କୁହାଯାଉଛି, ଅଥାଗତ ସ୍ମୃତିରଭୟୋରିପୁଙ୍ଗଳୋ ବିହାୟ ସାର୍ଥମିବ ହରନ୍ତମାତ୍ମନଃ ରୁଷାହନଚ୍ଛିରସି ଦୃଢ଼ ମୁଷ୍ଟିନା ସୁରାଧୀପ ଗିରିମିବ ବଜ୍ର ରହଂସା। ଅଥ ତାପରେ କ'ଣ ହେଲା ନା ଆଗତ ସ୍ମୃତି, ବର୍ତ୍ତମାନ ଭଗବାନ ଜାଣିପାରିଲେ, ଭଗବାନ ବଳରାମ ନିଜର ଭଗବତାକୁ ଆବିଷ୍କାର କଲେ, ତେଣୁ ବର୍ତ୍ତମାନ ଅଭୟ ହୋଇଗଲେ। ଭଗବାନଙ୍କର ଭୟ କେଉଁଠି ଆସିବ, ଭଗବାନଙ୍କ ଶରଣରେ ଯିଏ ଆଶ୍ରୟ ନେବେ ସିଏ ଅଭୟତା ପ୍ରାପ୍ତ ହେବେ, ଆଉ ଭଗବାନଙ୍କର କେଉଁଠୁ ଭୟ ଆସିବ। ଭୟ ପ୍ରକୃତରେ ଭଗବାନ ଭୁଲି ଯାଇଥିବାରୁ ଜଣେ ଭୟ ପ୍ରାପ୍ତ ହୁଏ। ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ନବଯୁଗନ୍ଧରେ କଥା କହିଛନ୍ତି, ଭୟଂ ଦ୍ୱିତୀୟା ବିନିବେଶିତ ସ୍ୟାତ୍ ଈଶାଦ ଈଶାଦ ବିପର୍ଯ୍ୟୟ ସ୍ମୃତି। ଭୟ କେତେବେଳେ ଆସୁଛି ନା ଈଶାଦ ଭଗବାନଙ୍କୁ ଯେତେବେଳେ ଭୁଲି ଯାଉଛନ୍ତି ସେତେବେଳେ ଜଣେ ଭୟ କରୁଛି। ଭୟଂ ଦ୍ୱିତୀୟ ଅଭିନିବେଶ ଆମର ଯେତେବେଳେ ହେଉଛି ସେତେବେଳେ ଆମେ ଭୟ କରୁଛେ, ଭଗବାନଙ୍କୁ ଭୁଲି ଯାଇଥିବାରୁ ଆମ ଭୟ ଆସୁଛି। ତେଣୁ ଭୟଂ ଦ୍ୱିତୀୟ ଅଭିନିବେଶ ସାତ୍ ଈଶାଦ ଅପେତଶ ବିପର୍ଯ୍ୟୟ ସ୍ମୃତି, ଆମର ସ୍ମୃତି ବିପର୍ଯ୍ୟୟ ହୋଇଯାଉଛି, ସ୍ମୃତି ନଷ୍ଟ ହୋଇଯାଉଛି, ସେଥିପାଇଁ ଆମେ ଭୟ କରୁଛେ। ତନ୍ମାୟାତ ବୁଦ୍ଧାବଧେତଂ ଭକ୍ତୈକ ଏଷଂ ଗୁରୁଦେବତାତ୍ମା। ତେଣୁ ଏଇ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭକ୍ତି ମାଧ୍ୟମରେ ଗୁରୁଙ୍କର ଶରଣରେ ଯାଇ, ଗୁରୁଙ୍କର ଶରଣରେ ଯାଇ ଭଗବାନଙ୍କ ଦେବତାତ୍ମା ଭଗବାନଙ୍କ ଶରଣରେ ଗଲେ ସେମାନେ ଭୟରୁ ମୁକ୍ତ ହେବେ। ଆମର ପ୍ରକୃତରେ ଭୟ କରିବା କଥା, ଯେମିତି ଆମେ ସ୍ୱପ୍ନରେ ଦେଖୁଛେ ଭୟ କରିଯାଉଛେ, କିନ୍ତୁ ଯେତେବେଳେ ସ୍ୱପ୍ନ ଭାଙ୍ଗିଯାଉଛି ଆମେ କହିଲେ ଏଇଟା ଗୋଟେ ସ୍ୱପ୍ନ ଥିଲା, ଭୟ ଆମର ଚାଲିଯାଉଛି। ସେହିଭଳି ଭାବରେ ଭୌତିକ ଜଗତରେ ଯେଉଁମାନେ ଭୟ କରୁଛନ୍ତି, ପବର୍ଗ, ପବର୍ଗରେ ଭ ରହିଛି, ପ ଫ ଭ ଭ ମ, ଭରେ ପରିଶ୍ରମ, ଭରେ ଫେଣ, ଭରେ ବ୍ୟର୍ଥତା, ଭରେ ଭୟ, ମରେ ମୃତ୍ୟୁ, ହେଉଛି ପବର୍ଗ ରାସ୍ତା। ଏଠି ସମସ୍ତେ ପରିଶ୍ରମ କରୁଛନ୍ତି, ପରିଶ୍ରମ କଲେ ପାଟିରୁ ଫେଣ ବାହାରିବ, କିନ୍ତୁ ଏତେ ପରିଶ୍ରମ କଲେ ମଧ୍ୟ ସବୁ ବ୍ୟର୍ଥ ହୋଇଯାଏ, କାରଣ ଏ ପବର୍ଗ ରାସ୍ତା, ଏବଂ ସମସ୍ତଙ୍କର ଭୟ ରହିଛି। ପବର୍ଗରେ ଯେଉଁମାନେ ରହିଛନ୍ତି ସମସ୍ତଙ୍କର ଭୟ ରହିଛି, ଏବଂ ଅନ୍ତିମ ପବର୍ଗ ହେଉଛି ମୃତ୍ୟୁ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଧର୍ମ ସହି ଆପବର୍ଗସ୍ୟ, ଧର୍ମ କହିଲେ ଅପବର୍ଗ, ଅପବର୍ଗ ରାସ୍ତାରେ ସେମାନେ ରହୁଛନ୍ତି। ଧର୍ମ ଆମେ ଏଇ ଯେଉଁ ଧର୍ମ ଭଗବାନ କଥା ଶୁଣିଛେ ମାନେ ଅପବର୍ଗ ରାସ୍ତାରେ ଆମେ ଚାଲୁଛେ, ସେଠି ଭୟ ନାହିଁ। ତେଣୁ ଭଗବାନଙ୍କର କେଉଁଠୁ ଭୟ ଆସିବ, ଯାହା ହଉ ଲୀଳାଟି କରୁଥିଲେ। ତେଣୁ ଅଥା ଆଗତ ସ୍ମୃତି ଅଭୟୋ ରିପୁଙ୍ଗ ବଳୋ, ଭଗବାନ ନିଜର ବଳକୁ ଆବିଷ୍କାର କଲେ, ତାର ଶତ୍ରୁ ହିସାବରେ ଯେଉଁ ଆସିଛନ୍ତି ପ୍ରଳମ୍ବ ରିପୁ ହିସାବରେ ଆସିଛନ୍ତି, ବିହାୟ ସାର୍ଥ ମିବ ହରନ୍ତ ମହାତ୍ମନ, ବିହାୟ ସାର୍ଥ ଏ ଶବ୍ଦଟିର ଦୁଇ ପ୍ରକାର ଅର୍ଥ ରହିଛି। ବିହାୟ ସାର୍ଥ କହିଲେ ସାଙ୍ଗମାନଙ୍କୁ ବିହାୟ ସାର୍ଥ ମୁଁ କହିଲେ ସଙ୍ଗୀଗଣକୁ, ସଙ୍ଗୀଗଣକୁ ତ୍ୟାଗ କରିକି ସେ ଆସିଛନ୍ତି ବଳରାମ, ତେଣୁ ବିହାୟ ସାର୍ଥ ବର୍ତ୍ତମାନ ସେ ସଙ୍ଗ ରହିତ ହୋଇଯାଇଛନ୍ତି। ଆଉ ଗୋଟେ ଅର୍ଥ ହେବ ମଧ୍ୟ ବିହାୟସ ଅର୍ଥମ, ବିହାୟସ କହିଲେ ଆକାଶରେ ବର୍ତ୍ତମାନ ଉଡ଼ୁଛନ୍ତି, ତେଣୁ ବର୍ତ୍ତମାନ କ'ଣ କଲେ ନା ହରନ୍ତ ମହାତ୍ମନ, ବର୍ତ୍ତମାନ ତାକୁ ତାର ପ୍ରାଣକୁ ହରଣ କରିବେ ଭଗବାନ, ହରନ୍ତ ହରି ସେ। ତେଣୁ ରୁଷା ଅହନ୍ ଶିରସି ଦୃଢ଼େ ନମୁଷ୍ଟିନା, ତେଣୁ ବଳରାମଙ୍କର କ୍ରୋଧ ଆସିଗଲା। ତେଣୁ ସେ କ'ଣ କଲେ, ରୁଷାରେ କ'ଣ କଲେ ନା ଅହନତ ଆଘାତ କଲେ, ଶିରସି ତାର ଶିରରେ ଆଘାତ କଲେ। ଭଗବାନ କାନ୍ଧରେ ରହିଥିଲେ, କାନ୍ଧରେ ବସିଥିଲେ, ତେଣୁ ଶିରଟି ରହିଥିଲା ପାଖରେ, ଶିରରେ ଗୋଟେ ଅହନତ ମାନେ ଆଘାତ କଲେ ଶିରସି ମସ୍ତକରେ। ଦୃଢ଼େ ନା ମୁଷ୍ଟି ନା, ଭଗବାନଙ୍କ ଦୃଢ଼ ମୁଷ୍ଟିରେ ଗୋଟେ ଆଘାତ କଲେ, ମୁଷ୍ଟିରେ ଆଘାତ କଲେ କ'ଣ ହବ ନା, ସୁରାଧୀପ ଗିରିମିବ ବଜ୍ରଡଂସା। ଯେଉଁଭଳି ଭାବରେ ସୁରାଧୀପ ଦେବତାମାନଙ୍କର ଯେ ରାଜା ଇନ୍ଦ୍ର, ସିଏ ଗିରିମିବ ବଜ୍ରଡଂସା, ଗିରିମାନଙ୍କୁ ଯେଉଁଭଳି ଭାବେ ବଜ୍ରରେ ଛେଦନ କରି ତାଙ୍କର ପକ୍ଷମାନଙ୍କୁ ସବୁ ଛେଦନ କରିଥିଲେ, ପର୍ବତମାନେ ଆମ ଭଳି ଯିବ, ତାଙ୍କର ମଧ୍ୟ ସେମାନେ ଯିବ, ସ୍ଥାବରା ବିଂଶ ଲକ୍ଷଟି ସେମାନେ ମଧ୍ୟ ଯିବ ଆମ ଭଳି, 84 ଲକ୍ଷ ପ୍ରକାର ଯେଉଁ ଯିବ ଅଛନ୍ତି ସ୍ଥାବର, ପର୍ବତମାନେ ମଧ୍ୟ ସ୍ଥାବର ହେଲେ ମଧ୍ୟ ସେମାନଙ୍କର ଜୀବନ ରହିଛି। ଆଗେ ତାଙ୍କର ପକ୍ଷ ଥିଲା, ସେମାନେ ଉଡ଼ିକିରି ଯାଉଥିଲେ, ଯେତେବେଳେ ହନୁମାନ ଯାଇଥିଲେ ଭଗବାନ ରାମଚନ୍ଦ୍ରଙ୍କର ନିର୍ଦ୍ଦେଶରେ ନାରଦଙ୍କୁ ସେବାରେ ଯାଇକରି 100 ଯୋଜନର ସମୁଦ୍ରକୁ ପାର ହେଉଥିଲେ, ସୀତାଙ୍କର ଅନ୍ୱେଷଣ ପାଇଁ ଯାଉଥିଲେ, ସେହି ସମୟରେ ମୈନାକ ପର୍ବତ ବାହାରିଥିଲେ ସିନ୍ଧୁ ନଦୀ ସେ ସମୁଦ୍ରରୁ, ସେ କହିଥିଲେ ସେ କଥା, ଯେତେବେଳେ ଇନ୍ଦ୍ର ଏଇ ପର୍ବତମାନଙ୍କର ପକ୍ଷକୁ ଯେତେବେଳେ ଛେଦନ କରୁଥିଲେ ସେତେବେଳେ ସେ ଆସି ସମୁଦ୍ରରେ ଆଶ୍ରୟ ନେଇଥିଲେ। ତେଣୁ ବର୍ତ୍ତମାନ ସେ କହୁଛନ୍ତି, ଆପଣ ହନୁମାନଜୀ ଆପଣ ରାମଜୀଙ୍କର ସେବାରେ ଯାଇଛନ୍ତି, ମୋତେ ଟିକିଏ ସେବାର ସୁଯୋଗ ଦିଅନ୍ତୁ, ମୋର ବକ୍ଷରେ ଆଶ୍ରୟ ନିଅନ୍ତୁ ଆପଣ, ଏଇଭଳି ଭାବରେ ହନୁମାନଙ୍କୁ କହିଥିଲେ, ନିବେଦନ କରିଥିଲେ। ତେଣୁ ପର୍ବତମାନଙ୍କର ପକ୍ଷ ଥିଲା, ସେମାନେ ଉଡ଼ିକି ଯାଉଥିଲେ, କିନ୍ତୁ ଯେଉଁଠି ବସି ଯାଉଥିଲେ ସେଠି ସବୁ ଜନପଦ ଯାହା ଥିଲା, ଗୃହ ଗ୍ରାମ ସବୁ ଥିଲା, ସବୁ ନଷ୍ଟ ହୋଇଯାଉଥିଲା। ତେଣୁ ସବୁ ଲୋକମାନେ ଯେତେବେଳେ ପ୍ରାର୍ଥନା କଲେ ଇନ୍ଦ୍ରଦେବଙ୍କୁ, ସେତେବେଳେ ଇନ୍ଦ୍ରଦେବ ତାଙ୍କର ବଜ୍ରରେ ସବୁ ପକ୍ଷକୁ ସବୁ ଛେଦନ କରିଥିଲେ। ତେଣୁ ସେହି ଉଦାହରଣଟି ଦେଉଛନ୍ତି ସୁଖଦେବ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ ଦେଖି ଜାଣିପାରୁଛନ୍ତି ସେଇଟା, ସେ ଛେଦନ କଲାବେଳେ ଯେଉଁ ଦୃଶ୍ୟ ହୋଇଥିଲା ଆଜି ସେହି ଦୃଶ୍ୟ ହେଉଛି ବର୍ତ୍ତମାନ। ତେଣୁ ସେହି ଉପମାଟି ଦେଲେ ସୁଖଦେବ ଗୋସ୍ୱାମୀ, ସେ କହିଲେ ଯେ ସୁରାଧୀପ ଗିରିମିବ ବଜ୍ରଡଂସା, ସୁରାଧୀପ ସୁରମାନଙ୍କର ଯେ ଅଧିପତି ଯେ ଇନ୍ଦ୍ରଦେବ, ଯେଉଁଭଳି ଭାବରେ ଗିରିମିବ ପର୍ବତମାନଙ୍କୁ ତାର ପକ୍ଷକୁ ଛେଦନ କରୁଥିଲେ, ବଜ୍ରଡଂସା ତାଙ୍କୁ ବଜ୍ରରେ ଛେଦନ କରୁଥିଲେ, ସେହିଭଳି ଭାବରେ ବର୍ତ୍ତମାନ ଏଇ ମୁଷ୍ଟିକ ଦ୍ୱାରା ଗୋଟେ ବଜ୍ର ଭଳି ତାଙ୍କୁ ଲାଗିଲା, ଯେଉଁ ପ୍ରଳମ୍ବକୁ ଯେଉଁ ପ୍ରଳମ୍ବର ଭାବ ହେଉଛି, ଗୋଟେ ବଜ୍ର ପଡ଼ିଲା କି ମୋ ମୁଣ୍ଡରେ, ଭଗବାନ ଗୋଟିଏ ମୁଷ୍ଟି ମାରିଛନ୍ତି, ସେ ଲାଗିଲା ଗୋଟେ ବଜ୍ର ପଡ଼ିଲା। ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କର ଭାବକୁ ପ୍ରକଟ କରୁଛନ୍ତି, ବଜ୍ରଡଂସା ବଜ୍ର ପଡ଼ିଲା ଭଳି ଲାଗିଲା ତାକୁ, ବଳରାମ ସେ ସବୁ ବଳ ରହିଛି ଭଗବାନଙ୍କର। ତେଣୁ ଏଠି ଭାବାର୍ଥରେ କୁହାଯାଉଛି, ପ୍ରଚଣ୍ଡ ବଜ୍ରପାତ ପର୍ବତ ଉପରେ ପଡ଼ିଲେ ତାର ପଥର ଭୂମିକୁ ଯେପରି ଖଣ୍ଡ ଖଣ୍ଡ କରିଦିଏ, ବଳରାମଙ୍କର ଶକ୍ତିଶାଳୀ ମୁଷ୍ଟି ସେହିପରି ଅସୁରର ମସ୍ତକ ଉପରେ ପଡ଼ିଲା। ବିହାୟ ସାର୍ଥମିବ କଥାକୁ ବିହାୟ ସା ଅର୍ଥମିବ ପରି ମଧ୍ୟ ବିଭକ୍ତ କରାଯାଇପାରେ, ଯାହାର ଅର୍ଥ ହେଉଛି ଆକାଶରେ ମହାଜାଗତିକ ପଥରେ ଅସୁରଟି ଉଡ଼ୁଥିଲା, ବିହାୟସ ମାନେ ଉଡ଼ିକି ଯାଉଥିଲା, ବଳରାମଙ୍କୁ ବଳପୂର୍ବକ ନେଇଯିବା ଉଦ୍ଦେଶ୍ୟରେ ଯିଏ ଥିଲେ ତାର ଅର୍ଥମ ଅର୍ଥାତ୍ କାର୍ଯ୍ୟର ବିଷୟ, ସେ ଚାହୁଁଥିଲା ବଳରାମକୁ ହତ୍ୟା କରିବ। ତେଣୁ ଏଇଭଳି ଭାବରେ ବିହାୟସ ଅର୍ଥର ଶବ୍ଦର ଦୁଇ ପ୍ରକାର ଅର୍ଥ ରହିଛି। ତେଣୁ ପରଶ୍ଳୋକରେ କହୁଛନ୍ତି, ସ ଆହତ ଶପଦି ବିଚ୍ଛିନ୍ନ ମସ୍ତକ, ତାର ମସ୍ତକ ଛିନ୍ନ ଭିନ୍ନ ହୋଇଗଲା, ଖାଲି ଫାଟିଗଲା ନାହିଁ ଛିନ୍ନ ଭିନ୍ନ ହୋଇଗଲା। ଯେଉଁଭଳି ଭାବରେ ବଜ୍ରରେ ପକ୍ଷଛେଦନ ହୋଇଯାଏ, ପାହାଡ଼ ସବୁ ଟୁକୁଡ଼ା ଟୁକୁଡ଼ା ହୋଇଯାଏ, ସେଇଭଳି ଭାବରେ ତାର ମସ୍ତକ ହୋଇଗଲା ବିଚ୍ଛିନ୍ନ ମସ୍ତକ। ସ ଆହତ ଶପଦି ତତ୍କ୍ଷଣାତ୍, ଭଗବାନ ଗୋଟିଏ ମୁଷ୍ଟି ଦେଇଛନ୍ତି ସେହି ସମୟରେ ସବୁ ହୋଇଗଲା ଏସବୁ କଥା, ଶପଦି ତତ୍କ୍ଷଣାତ୍ ହୋଇଗଲା। ମୁଖାତ୍ ବମନ ରୁଧିର ମପସ୍ମୃତ ସୁର ଅସୁର, ମୁଖରୁ ବମନ କ'ଣ ବମନ କହିଲେ ରୁଧିର ରକ୍ତବାନ୍ତି ଆରମ୍ଭ ହୋଇଗଲା, ରୁଧିର ଅପସ୍ମୃତ ଅସୁର, ଅପସ୍ମୃତ କହିଲେ ଅଚେତନ ହୋଇଗଲା ଆଉ ସ୍ମୃତି ରହିଲା ନାହିଁ, ଅଚେତା ହୋଇଗଲା ଅସୁର। ମହାରବମ ଭୀଷଣ ଶବ୍ଦ କଲା, ମହାରବମ ବେଶୁର ବେଶୁ ଅପତତ୍ ସମୀରୟନ, ବେଶୁ କହିଲେ ଆମର ବି ଅସୁ ଆମର ପ୍ରାଣ ବିହୀନ ହେଇଗଲା ସେ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଗୋଟିଏ ମୁଷ୍ଟିରେ ସେ ଚାଲିଗଲା, ଗୋଟିଏ ମୁଷ୍ଟିରେ ବିଅସୁ ହେଇଗଲା, ଅଶୁଭ ଅଶୁଭ ଭଗବତ ଭଗବତ ପ୍ରଥମେ କହିଲେନି ଭଗବାନ ଅର୍ଜୁନଙ୍କୁ, ଅଶୋଚ୍ୟାନ ଅନୁଶୋଚନ ପ୍ରଜ୍ଞାବାଦାଂଶ ବାସେ ଗତାଶୁନ ଗତାଶୁନ ସେ ନା ଅନୁଶୋଚନ ପଣ୍ଡିତା, ଅଶୁଭନ କହିଲେ ପ୍ରାଣବାୟୁ, ଇଏ ପ୍ରାଣବାୟୁରୁ ମୁକ୍ତ ହେଇଗଲା, ବି ଅଶୁ ହେଇଗଲା, ପ୍ରାଣ ଚାଲିଗଲା ତାର ଉଡ଼ିଗଲା, ତେଣୁ ପତତ୍ ସ୍ୱାମୀରୟନ, ତେଣୁ ତଳେ ପଡ଼ିଲା, ବିରାଟର ଶବ୍ଦ ହେଲା ସ୍ୱାମୀରୟନ କହିଲେ, ବିରାଟ ବଡ଼ ଶବ୍ଦ ହେଲା, ଗିରି ଯଥା ଭଗବତ ଆୟୁଧାହତ, ଯେଉଁଭଳି ଭାବରେ ଗିରି ପର୍ବତମାନେ ପଡ଼ିଲେ ଯେଉଁଭଳି ଭାବରେ ଶବ୍ଦ ହୁଏ ସେଇଭଳି ଭାବରେ ଶବ୍ଦ ହେଲା, ତେଣୁ ଏ ଯେଉଁ ଶବ୍ଦ ହେଲା ସାଙ୍ଗ ବାଳକମାନେ ତାଙ୍କର ଖେଳରେ ଥିଲା ଖେଳାଖେଳି କରୁଥିଲେ, ସେମାନେ ଆଉ ଚିନ୍ତା କରିନାହାନ୍ତି ଏଇଭଳି ଭାବରେ ପ୍ରଳମ୍ବ ଗୋଟେ ଅସୁର ଆସି ବଳରାମକୁ ନେଇ ପୁଡ଼ି ପଡ଼ିଗଲେଣି, ଭଗବାନ ସବୁ ଜାଣନ୍ତି, କିନ୍ତୁ ସାଙ୍ଗ ବାଳକମାନେ ଆଉ ଜାଣିନାହାନ୍ତି ତାଙ୍କର ଖେଳ ଲୀଳା ଚାଲିଛି, ଖେଳ ନିଶା ଚାଲିଛି, କ୍ରିକେଟ୍ ଖେଳ କେତେ ସ୍କୋର ଖେଳ ନିଶା ରହିଛି, ତେଣୁ ତାଙ୍କର ଚାଲିଛି, କିଏ ଜିତିବ କିଏ ହାରିବ ଯିଏ ସମସ୍ତେ ଚାହୁଁଛନ୍ତି ଜିତିବା ପାଇଁ, ଜିତିଲେ ବସିବ ଯିଏ ହାରିଯିବ ତା ଉପରେ ବସିବ, ଏଇଭଳି ଭାବରେ ନିଶା ଚାଲିଛି, ଖେଳ ନିଶା ଚାଲିଛି, ଖେଳର ଆବେଶ ରହିଛି, ତେଣୁ ସେମାନେ ଜାଣିନାହାନ୍ତି ଯେ ଏଇଭଳି ଭାବରେ ଘଟଣା ହେଇଗଲାଣି, ଆ ଭିତରେ ଏତେ କଥା ହେଇଗଲାଣି, ତେଣୁ ଶବ୍ଦ ହେଲା ସେଇଟାକୁ ବର୍ତ୍ତମାନ ଦେଖି ତୁଷ୍ଟା ପ୍ରଳମ୍ବମ ନିହତମ, ଯେତେବେଳେ ଶବ୍ଦ ହେଲା ସବୁ ଦେଖିଲେ କ'ଣ ହେଉଛି, ଏତେ ବଡ଼ ଶବ୍ଦ କ'ଣ ହେଲା, ସେତେବେଳେ ଦେଖିଲେ ପ୍ରଳମ୍ବ ନିହତ ହେଇକି ରହିଛି, ପ୍ରଳମ୍ବର ମୃତ୍ୟୁ ଦେଖିଲେ, ପ୍ରଳମ୍ବ ନିହତମ ବଳେନ ବଳିଶାଳିନା, ବଳେନ ବଳରାମ ଦ୍ୱାରା ବଳଶାଳୀ ସବୁକିଛି ବଳ ରହିଛି, ନାୟମାତ୍ମା ବଳହୀନ ନ ଲଭ୍ୟ, ଆମେ ଭଗବାନଙ୍କ ବିଷୟରେ ବା ଆମ ନିଜ ବିଷୟରେ ବଳହୀନ ହେଲେ ଜାଣିପାରିବା ନାହିଁ, ଏ ଉପନିଷଦ ଗୋଟେ ବାକ୍ୟ ରହିଛି, ଉପନିଷଦ ଗୋଟେ ଶ୍ଳୋକ ରହିଛି, ନାୟମ ମହାତ୍ମା ବଳହୀନ ନ ଲଭ୍ୟ, ଆମର ଆମ ସୁଶ୍ରୀମନ୍ତ ଗୌରବ ସ୍ୱାମୀ ମହାରାଜ କହନ୍ତି, କେତେଜଣ ସମ୍ପ୍ରଦାୟ ଅଛନ୍ତି ସେମାନେ ଏ ଶ୍ଳୋକର ଅର୍ଥକୁ କହନ୍ତି କ'ଣ ନା, ତୁମେ ଯଦି ବଳ ନାହିଁ ତାହେଲେ ଆତ୍ମା ପରମାତ୍ମା ଏସବୁ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇପାରିବ ନାହିଁ, ତୁମେ ତୁଳସୀ ଲଗାଇଲେ କ'ଣ ହେବ, ତୁମେ ବାଇଗଣ ଗଛ ଲଗାଅ, ବାଇଗଣ ଗଛ ଲଗାଇଲେ ବାଇଗଣ ଖାଇବ, ବଳ ଫୁଟବଲ୍ ଖେଳିବ, ତୁମର ବଳ ହେବ, ବଳ ହେଲେ ତୁମେ ଭଗବାନ ଆତ୍ମା ବିଷୟରେ ଜାଣିପାରିବ, ପରମାତ୍ମା ବିଷୟରେ ଜାଣିପାରିବ, ଏଇଭଳି ଭାବରେ ସେ ତାର ଅର୍ଥ କରନ୍ତି, ବଳହୀନର ଅର୍ଥ ଶବ୍ଦକୁ ସେ ଏଇଭଳି ଭାବରେ କରନ୍ତି, ତୁଳସୀ ଗଛର କ'ଣ ଆବଶ୍ୟକତା ଅଛି, ବେକାର ଗଛ, ତୁଳସୀ ଯେ ଭଗବାନ ସ୍ୱୟଂ ଭଗବାନ, ଭାଗବତ ତୁଳସୀ ଗଂ ଗାୟ ଭକ୍ତ ଜନେ ଚତୁର୍ଦ୍ଧା ବି ଗ୍ରହ କୃଷ୍ଣ ଏଇ ଚାରି ସନେ, ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ସେ ବୁଝିପାରିବେ ନାହିଁ, ଭାଗବତ ହେଉଛି ସ୍ୱୟଂ ଭଗବାନ, ତୁଳସୀ ମଧ୍ୟ ସ୍ୱୟଂ ଭଗବାନ, ଗଙ୍ଗା ମଧ୍ୟ ସେଇଭଳି ଭାବରେ ସେ ହେଉଛନ୍ତି ଜଳ ଜଳ କ'ଣ ରସ ଭଗବାନ ବା ଦ୍ରବ ଜଳ ବ୍ରହ୍ମ, ସେ ଜଳ ବ୍ରହ୍ମ ଗଙ୍ଗା ଆଉ ତୁଳସୀ ଗଙ୍ଗା, ଭକ୍ତ ମଧ୍ୟ ସେଇଭଳି ଭାବରେ ସେବ୍ୟ ସେବକ ଭଗବାନ, ସିଏ ଭଗବାନ କୃଷ୍ଣ ହେଉଛନ୍ତି ସେବ୍ୟ ଭଗବାନ, ଭକ୍ତ ହେଉଛନ୍ତି ସେବକ ଭଗବାନ, ସେବ୍ୟ ସେବକ ଦୁଇ ଜଣ ଯାକ ଭଗବାନ, ସାକ୍ଷା ଧରିତ୍ୱେନ ସମସ୍ତ ଶାସ୍ତ୍ରୀ ବୋଲି କୁହାଯାଇଛି, ଏ ଖାଲି ଜଣେ ଦୁଇ ଜଣ କହୁନାହାନ୍ତି, ସମସ୍ତ ଶାସ୍ତ୍ରରେ ଏକଥା କୁହାଯାଇଛି, ସେ ହେଉଛନ୍ତି ସାକ୍ଷାତ ହରି ଭଗବାନ, ସିଏ ସାକ୍ଷା ଧରିତ୍ୱେନ ସମସ୍ତ ଶାସ୍ତ୍ରୀ, ତାପରେ ଉକ୍ତ ତଥା ଭାବ୍ୟତେବ ସାଧ୍ୱୀ, ଏଇଭଳି ଭାବରେ ସାଧ୍ୱୀ ସମସ୍ତ ସାଧୁମାନେ ଏଇଟାକୁ କହିଛନ୍ତି, ଉକ୍ତ କହିଛନ୍ତି ଏଇଟା, କିନ୍ତୁ ପ୍ରଭୁର ଯ ପ୍ରିୟବତ ସେ, କିନ୍ତୁ ତା ଭିତରେ ଟିକେ ତଫାତ୍ ରହିଛି, ଅଚିନ୍ତ ଭେଦାଭେଦ ତତ୍ତ୍ୱ, ତାଙ୍କ ଭିତରେ ଭେଦ ନଥିଲେ ମଧ୍ୟ ପୁଣି ଭେଦ ରହିଛି, କ'ଣ ନା ସେ ହେଉଛନ୍ତି ଭଗବାନଙ୍କର ସେବକ, ଯେ ସେବ ଭଗବାନ ନୁହଁନ୍ତି ସେବକ ଭଗବାନ, ସିଏ ସେବ୍ୟ ଭଗବାନ ନୁହନ୍ତି ସେ, ଇଏ ହେଉଛି ତଫାତ୍, କିନ୍ତୁ ଭଗବାନ ବନ୍ଦେ, ଇଏ ହେଉଛି ଗୁରୁଙ୍କର ଆଠଟି ଲକ୍ଷଣ, ଏଇ ଗୁରୁବାଷ୍ଟମୀ ବର୍ଣ୍ଣନା କରାଯାଇଛି, ଶ୍ରୀନିବାସ ଆଚାର୍ଯ୍ୟ ଏଇଟାକୁ ରଚନା କରିଛନ୍ତି ବୋଧେ, ତେଣୁ ଏ ଗୁରୁ କହିଲେ ଏଇସବୁ ଲକ୍ଷଣ ରହିଛି, ଯାହାର ସେ ହେଉଛନ୍ତି ଗୁରୁ, ଦାବାନଳ, ଏଇଠି ଦାବାନଳ କଥା ଆସିବ, ଦାବାନଳରୁ ରକ୍ଷା କରିବେ ଗୁରୁ, ଏ ଦାବାନଳରୁ ଭଗବାନ ରକ୍ଷା କଲେ ତାଙ୍କୁ, ସେଭଳି ଭାବରେ ଯେ ଗୁରୁ ସେ ଦାବାନଳ, ଆମେ ଦାବାନଳ ଦଗ୍ଧୀଭୂତ ହେଉଛେ, ସଂସାର ଦାବା ନଳଲିଢ ଲୋକ ତ୍ରଣାୟ କାରୁଣ୍ୟ ଘନାଘନତମ ପ୍ରାପ୍ତସ୍ୟ କଲ୍ୟାଣ ଗୁଣାନବସ ବନ୍ଦେ ଗୁରୁ ଶ୍ରୀଚରଣାରବିନ୍ଦମ, ଭଗବାନ ଦୁଇଥର ବ୍ରଜବାସୀମାନଙ୍କୁ ଦାବାନଳରୁ ରକ୍ଷା କରିବେ, ଆଉ ପୂର୍ବରୁ ଆମେ ସତର ଶ୍ଳୋକରେ ଶୁଣି ସତର ଅଧ୍ୟାୟରେ ଶୁଣିଥିଲେ ଭଗବାନ ଦାବାନଳକୁ ରକ୍ଷା କରିଥିଲେ, ସମସ୍ତଙ୍କ ସାମ୍ନାରେ ଭଗବାନ ସେ ଦାବାନଳକୁ ପାନ କରିଦେଇଥିଲେ, ପିଇ ଦେଇଥିଲେ। ଆ ପରେ ଯେଉଁ ଦାବାନଳ ଦେବାଗ୍ନିବୋଚନ କରିବେ, ଭଗବାନ ସମସ୍ତଙ୍କୁ କହିବେ ଆଖି ବୁଜ ବୋଲି, ସମସ୍ତେ ଆଖି ବୁଜିଲା ବେଳେ ଭଗବାନ ସେ ଦେବାଗ୍ନି ପାନ କରିବେ। ଆମେ ସେସବୁ କଥା କହିବା, ଆର ଅଧ୍ୟାୟରେ ସେସବୁ କଥା ରହିଛି। ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି କାହିଁକି ସବୁ ଆଖି ବୁଜିଥିଲେ, ପ୍ରତ୍ୟକ୍ଷ ଭାବରେ ପରୋକ୍ଷ ଭାବରେ ଭଗବାନ ସାହାଯ୍ୟ କରନ୍ତି ଭକ୍ତମାନଙ୍କୁ, ତା'ର ଅର୍ଥ ହେଉଛି ଏହିଭଳି ଭାବରେ ଦାବାନଳ। ତେଣୁ ଇଏ ଯେଉଁ ବଳେନ, ତା'ର ଅର୍ଥ ହେଉଛି ବଳ, ଭଗବାନ ହେଉଛନ୍ତି ବଳ, ବଳରାମ ହେଉଛନ୍ତି ବଳ ପ୍ରଦାନ କରିବେ। ସେଥିପାଇଁ ଜନ୍ମାଷ୍ଟମୀ ପୂର୍ବରୁ ବଳରାମଙ୍କର ଆବିର୍ଭାବ ହେଉଛି। ବଳରାମଙ୍କ କୃପା ପ୍ରାପ୍ତ ହେଲେ ଆମେ କୃଷ୍ଣଙ୍କୁ ପ୍ରାପ୍ତ ହେବା। ତେଣୁ ପ୍ରଥମେ ବଳରାମଙ୍କର ଜୟନ୍ତୀ ପାଳନ କରାଯାଉଛି, ଆସିବ ଅଗଷ୍ଟ ମାସରେ ଆସିବ, ନେକ୍ସଟ ମନ୍ଥରେ ଆସିବ ବଳରାମଙ୍କର ଆବିର୍ଭାବ ତିଥି। ବଳରାମ କୃଷ୍ଣ ଆସିବା ପୂର୍ବରୁ ବଳରାମ ଯାଇକି ଦେବକୀଙ୍କର ମାଆଙ୍କର ଗର୍ଭରେ, ଦେବକୀ ମାଆଙ୍କ ଗର୍ଭରେ ଶଯ୍ୟା ସ୍ଥାପନ କରିଥିଲେ। ବଳରାମ ଯେଉଁ ଧରିଛନ୍ତି ତାଙ୍କର ଆୟୁଧ ହେଉଛି ହଳ ଏବଂ ଲଙ୍ଗଳ, ଏ ହଳ ଲଙ୍ଗଳରେ ଚାଷ କରନ୍ତି। ସେହିଭଳି ଭାବେ ଆମ ହୃଦୟ ରୂପକ ରହିଛି, ଅନର୍ଥ ରହିଛି କ୍ଷେତ୍ରରେ, ସେ ଚାଷ କରିବେ, ହଳ ଲଙ୍ଗଳ ଚାଷ ଦ୍ୱାରା ଅନର୍ଥକୁ ସବୁ ଫିଙ୍ଗିଦେବେ, ଯାହାଫଳରେ କି କୃଷ୍ଣ ଆବିର୍ଭାବ ହେବେ ସେଇଠି। ତେଣୁ ଏ ବଳରାମଙ୍କ କୃପା, ବଳରାମଙ୍କ ବଳରେ ଜଣେ ଭଗବାନଙ୍କୁ ଜାଣିପାରିବେ। ଇଏ ବଳରାମଙ୍କର ବଳ ରହିଛି, ଅସୀମ ବଳ ରହିଛି ଭଗବାନ, ସେଥିପାଇଁ ତାଙ୍କ ନାଁ ହେଇଛି ବଳ। ବଳ ତାଙ୍କର ନାମକରଣ ମଧ୍ୟ ସେ କଥା କୁହାଯାଇଥିଲା, ଗର୍ଗମୁନି ସେ କଥା କହିଥିଲେ, ଯେହେତୁ ତାଙ୍କର ଅନେକ ବଳ ରହିଛି ତେଣୁ ତାଙ୍କୁ ବଳରାମ କୁହାଯିବ। ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବଳରାମଙ୍କ ନାମକରଣରେ ଗର୍ଗାଚାର୍ଯ୍ୟ ସେ କଥା କହିଥିଲେ, ପ୍ରଥମେ ବଳରାମଙ୍କର ନାମକରଣ କରିଛନ୍ତି, କାରଣ ସେ ହେଉଛି ବଡ଼ ଭାଇ। ତେଣୁ ସେ କହିଲେ ଅୟଂ ହି ରୋହିଣୀ ପୁତ୍ର ରମୟନ ସୁହୃଦ ଗୁଣେଇ ଆଖ୍ୟା ସତେ ରାମ ହେଇଛି ବଳା ଦୀକ୍ଷା ବଳ ବିଧୁ। କାହିଁକି ତାଙ୍କ ନାମ ବଳ ହେବ ନା, ବଳ ଅଧିକ ଅଧିକ ବଳ ରହିଛି ତାଙ୍କର। ଅୟଂ ହି ରୋହିଣୀ, ଇଏ ହେଉଛି ରୋହିଣୀ ପୁତ୍ର, ରମୟନ ସୁହୃଦ ଗୁଣେଇ, ଇଏ ତାଙ୍କର ସୁହୃଦମାନଙ୍କୁ ତାଙ୍କର ଏତେ ଗୁଣ ରହିଛି ସମସ୍ତଙ୍କୁ ଆନନ୍ଦିତ କରିବେ, ରମୟନ ସୁହୃଦ ଗୁଣେଇ ଆଖ୍ୟା ସତେ ରାମ, ସେଥିପାଇଁ ତାଙ୍କ ନାମ ହେବ ରାମ, ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ ସେଥିପାଇଁ ତାଙ୍କ ନାମ ରାମ। ଏବଂ ବଳାଧିକ୍ୟା ବଳମ ବିଧୁ, ଯେହେତୁ ତାଙ୍କର ଅନେକ ବଳ ରହିଛି, ଅଧିକ ବଳ ରହିଛି, ତାଙ୍କୁ ତାଙ୍କ କୁହାଯିବ ବଳ, ବଳରାମ। ଏଇଭଳି ଭାବେ ତାଙ୍କ ନାମକରଣ କୁହାଯାଇଥିଲା, ବଳରାମ ତାଙ୍କ ନାମ ହୋଇଥିଲା। ତେଣୁ ଏଇ ବଳେନ ବଳଶାଳୀନା, ବଳେନ ବର୍ତ୍ତମାନ ସେହି ବଳ ବଳରାମଙ୍କ ଦ୍ୱାରା, ଯିଏକି ବଳଶାଳୀ ସିଏ ହତ୍ୟା କରିଛନ୍ତି ପ୍ରଳମ୍ବକୁ, ଯେ ଜାଣିଗଲେ ଖେଳ ବନ୍ଦ ହୋଇଗଲା, ଖେଳ ବନ୍ଦ ହୋଇଗଲା, ସବୁ ଦେଖିଲେ ଏଇଭଳି ଭାବରେ ହୋଇଯାଇଛି ଘଟଣା, ଆଉ ତ ଏତେ କଥା ହୋଇଗଲାଣି। ଗୋପା ସୁବିସ୍ମିତା ଆସନ, ଗୋପମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ, ଗୋପା ସୁବିସ୍ମିତା, ଖାଲି ବିସ୍ମୟ ହୋଇଗଲେଣି, ସୁବିସ୍ମିତା ଏତେ ବଡ଼ ରାକ୍ଷସ ଆସିଲେ ଆମେ ଜାଣିପାରିଲେ ନାହିଁ, ବାଳକ ଭଳିଆ ଆସିଥିଲା ଆମର, ସେ ଅମକ ନା ଗୋପ ଭଳିଆ ଆସିଥିଲା, ସିଏ ସେ ଏତେ ବଡ଼ ରାକ୍ଷସରେ ଜଣାପଡ଼ିଲା ନାହିଁ, କେହି ଜାଣିପାରିଲେ ନାହିଁ, ବହୁତ ବିସ୍ମୟ ହୋଇଗଲେ ସୁବିସ୍ମିତା। ତେଣୁ ବଳରାମଙ୍କୁ ସାଧୁ ସାଧୁ ଇତି ବାହାରିନ, ସାଧୁ ସାଧୁ ଏଇଭଳି ଭାବରେ ବଳରାମଙ୍କୁ ସବୁ କହିଲେ, ପ୍ରଶଂସା କଲେ, ସାଧୁ ସାଧୁ ଏଇଭଳି ଭାବରେ। ତେଣୁ ଆଶିଷୁ ଅଭିଗୁଣନ୍ତସ୍ତଂ ପ୍ରଶଂସା ପ୍ରଶଂସାସୁ ତଦ୍ଧରଣଂ ପ୍ରତ୍ୟାଗତ ବିଭାଲିଙ୍ଗ୍ୟ ପ୍ରେମ ବିଭଳ ଚେତସ। ତେଣୁ ଆଶିଷୁ ଅଭିଗୁଣନ୍ତସ୍ତଂ, ଆଶିଷଙ୍କୁ ଆଶିଷ ପ୍ରଦାନ କଲେ, ଭଗବାନଙ୍କୁ ଆଶିଷ ପ୍ରଦାନ ଆଶୀର୍ବାଦ ଦେଉଛନ୍ତି, ଆମେ ସମସ୍ତେ ଚାହୁଁଛେ ଭଗବାନ ଆମକୁ ଆଶୀର୍ବାଦ ଦିଅନ୍ତୁ, କିନ୍ତୁ ଯେଉଁମାନେ ଭଗବାନଙ୍କ ସହିତ ଇଏ ଯେଉଁ ରହିଛି ରାଗାନୁଗା ଭକ୍ତି, ରାଗାନୁଗା ଭକ୍ତିରେ ସେମାନେ ଭଗବାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି, ତୁମେ ବହୁତ ଚିରକାଳ ଜୀବନ ଚିରକାଳ ଚିରଜୀବୀ ହୁଅ, ତୁମେ ବଳଶାଳୀ ହୁଅ, ଏଇଭଳି ଭାବରେ ସବୁ ଆଶୀର୍ବାଦ ପ୍ରଦାନ କଲେ। ଏ ରାଗାନୁଗା ମାର୍ଗରେ ସେ ଭକ୍ତମାନେ ଭଗବାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି। ତେଣୁ ଆଶିଷ ଅଭିଗୁଣନ୍ତସ୍ତଂ, ଅଭିଗୁଣନ୍ତଂ ଏଇଭଳି ଭାବରେ ଅନେକ ପ୍ରକାର ଆଶିଷ ବା ଆଶୀର୍ବାଦ ପ୍ରଦାନ କଲେ। ଅଭିଗୁଣ ମନେ ମନେ ସବୁ ଚିନ୍ତା କରୁଛନ୍ତି, କେତେ କଥା କହିଲେ କେତେ ମାତ୍ର ମନରେ ମଧ୍ୟ ରହିଗଲା, ତୁମେ ସବୁ କଥା କହିପାରୁନାହାନ୍ତି, କାରଣ ସମସ୍ତେ ବାଳକମାନେ ସବୁ ଆସିଛନ୍ତି, ସାଙ୍ଗ ବାଳକମାନେ ସମସ୍ତେ ଆଶୀର୍ବାଦ ଦେଉଛନ୍ତି, ତେଣୁ କେତେଟା ସୁଖଦ ଗୋସ୍ୱାମୀ ଶୁଣିପାରୁଛନ୍ତି, କେତେଟା ଶୁଣିପାରୁନାହାନ୍ତି, କ'ଣ ଗୁଣୁଗୁଣ ହେଉଛନ୍ତି ସେଇଟା ଶୁଣିପାରୁନଥିଲେ, ଅଭିଗୁଣନ୍ତ ଶବ୍ଦ ବ୍ୟବହାର କରାଯାଇଛି, ଅଭିଗୁଣନ୍ତ ସ୍ତମ୍ ପ୍ରଶଂସାସୁ ପ୍ରଶଂସାସୁ ତା ଧରଣ, ତାଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି, କିଏ ପ୍ରଶଂସା ବହୁତ ବଳଶାଳୀ ତୁମେ, ବହୁତ ବଳବାନ ତୁମେ, ଏଇଭଳି ଭାବରେ କିଏ କେତେ ପ୍ରକାର ପ୍ରଶଂସା କରୁଛନ୍ତି, ଜୟ ବଳରାମ ଜୀଉ କି ଜୟ, ଏଭଳି ଭାବରେ ବିଭିନ୍ନ ପ୍ରକାର ପ୍ରଶଂସା ଚାଲିଛି। ତେଣୁ ତା ଧାରଣ ଏଇଭଳି ଭାବରେ ଇଏ ପ୍ରକୃତରେ ବଳରାମ ହେଉଛନ୍ତି ଯୋଗ୍ୟ, ସେ ଆଶୀର୍ବାଦ ପ୍ରାପ୍ତ ହେବା ପାଇଁ ବା ପ୍ରଶଂସା ପ୍ରାପ୍ତ ହେବା ପାଇଁ ସିଏ ହେଉଛନ୍ତି ଯୋଗ୍ୟ, କାରଣ ଯୋଗ୍ୟ ବ୍ୟକ୍ତି ସିଏ, ତେଣୁ ତାଙ୍କୁ କରାଯାଉଛି, ପ୍ରଶଂସା କରାଯାଉଛି, ଆଶୀର୍ବାଦ ଦିଆଯାଉଛି। ପ୍ରତ୍ୟାଗତମ ଇବ ଆଲିଙ୍ଗ୍ୟ, ସେମାନେ ଭାବିଥିଲେ ଆଜି ପ୍ରକୃତରେ ଆଜି ବଳରାମ ଆଜି ହତ୍ୟା ହେଇ ହତ ହେଇଯାଇଥାନ୍ତେ, ପ୍ରତ୍ୟ ହେଇଯାଇ ପ୍ରେତ ହେଇଯାଇଥାନ୍ତେ, ପରପାରିକି ପଳେଇ ଯାଇଥାନ୍ତେ। ତେଣୁ ପ୍ରେତ ଯେଭଳି ଭାବରେ ବଞ୍ଚିକିରି ଆସିବ ସେଇଭଳି ଭାବରେ ପ୍ରତା ଆଗତ ଇବମ ଏଇଭଳି ଭାବରେ ତାକୁ ଆଲିଙ୍ଗନ କରୁଛନ୍ତି ବଳରାମକୁ, ତାଙ୍କର ମନୋଭାବ ଏଇଭଳି ଭାବରେ। ଆଜି ଆମର ବଳରାମ ଆଜି ମୃତ୍ୟୁବରଣ କରିଥାନ୍ତେ ଅସୁର ଦ୍ୱାରା, କାରଣ ସେଠି ମାଧୁର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ସବୁ ଭଗବାନଙ୍କ ଐଶ୍ୱର୍ଯ୍ୟ ବିଷୟରେ ସେମାନଙ୍କର ଧାରଣା ହେଉନାହିଁ, ବିଶେଷ ଭାବରେ ଧାରଣା ହେଉନାହିଁ। ତେଣୁ ଆଜି ସେମାନେ ଚିନ୍ତା କରୁଛନ୍ତି ଆଜି ଆମର ବଳରାମ ଭାଇ ମୃତ୍ୟୁବରଣ କରିଥାନ୍ତେ, ଆମର ସଖା ମୃତ୍ୟୁବରଣ କରିଥାନ୍ତେ। ଯେଉଁମାନେ ଟିକିଏ କମ୍ ବୟସ ସେମାନେ ଭାବୁଛନ୍ତି ଭାଇ ବୋଲି, ଯେଉଁମାନେ ଏକା ସମବୟସ୍କ ସେମାନେ ଭାବୁଛନ୍ତି ସଖା ବୋଲି, ଏଇଭଳି ଭାବରେ ସେମାନେ ଚିନ୍ତା କରୁଛନ୍ତି, ତାକୁ ଆଲିଙ୍ଗନ କରୁଛନ୍ତି। ଆଲିଙ୍ଗନ କରି ପ୍ରେମ ବିହୋଳ ଚେତସ, ପ୍ରେମ ବିହୋଳରେ ଏଇଭଳି ଭାବରେ କିଏ ତାଙ୍କୁ ଆଶୀର୍ବାଦ ଦେଉଛି, କିଏ ତାଙ୍କୁ ପ୍ରଶଂସା କରୁଛି, ଏଇଭଳି ଭାବରେ ଚାଲିଲା କଥା ଘଟଣା ଚାଲୁ। ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ସବୁ କଥା। ତେଣୁ ପରୀକ୍ଷିତ ମହାରାଜ ଶ୍ରବଣ କରୁଛନ୍ତି ଏବଂ ତାଙ୍କ ଦ୍ୱାରା ଆମେ ମଧ୍ୟ ଶ୍ରବଣ କରୁଛେ। ତେଣୁ ପରଶୋକରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଯେ ପାପେ ପ୍ରଳମ୍ବେ ନିହତେ ଦେବା ପରମ ନିର୍ବୃତା, ପାପେ ପ୍ରଳମ୍ବେ ନିହତେ, ପାପେ ପ୍ରଣମ ନିହତ, ପ୍ରଣମ ଯେଉଁ ହତ୍ୟା ମୃତ୍ୟୁବରଣ କଲା ସେମାନେ ଭାବୁନାହାନ୍ତି ଯେ ବଳରାମ ସେ ଭଗବାନ ତାକୁ ହତ୍ୟା କଲେ, ସେମାନେ ଭାବୁଛନ୍ତି ପାପେ ପ୍ରଳମ୍ବେ ନିହତେ, ଏ ପାପ ପାପୀ ବ୍ୟକ୍ତି ଅସୁରଟା ପାପକୁ ବହୁତ ପାପ କାର୍ଯ୍ୟ କରିଥିବାରୁ ଆଜି ଅସୁରଜନ ପ୍ରାପ୍ତ ହୋଇଛି। ଭଗବତ ଗୀତାରେ ଭଗବାନ କହିଲେ ତାନାନ୍ ଦୁଷତ କ୍ରୁଡ଼ାନ୍ ସଂସାରେଷୁ ନଳାଧବାନ କୃପାମ୍ୟ ଦୁଶ୍ରମ ସୁମାନ ଆଶୁସୁ ଯୋନି ବସୁ, ଯେଉଁମାନେ ଭଗବାନଙ୍କୁ ଦ୍ୱେଷ କରନ୍ତି ଭଗବାନ ତାକୁ ଏଇଭଳି ଆଶୁରୀ ଯୋନି ପ୍ରଦାନ କରନ୍ତି, ପାପୀ ବ୍ୟକ୍ତିମାନଙ୍କୁ ଏହିଭଳି ଭାବରେ ଆଶୁରୀ ଯୋନି ସେମାନେ ପ୍ରାପ୍ତ ହୁଅନ୍ତି। ଅଧ ଗଚ୍ଛନ୍ତି ତାମସା, ଅଧ ଏଇ ଅସୁର ଯୋନି ପ୍ରାପ୍ତ ହୁଅନ୍ତି ତମ ଗୁଣର ବ୍ୟକ୍ତିମାନେ। ତେଣୁ ସେମାନେ ଚିନ୍ତା କରୁଛନ୍ତି ପାପେ ପ୍ରଳମ୍ବେ ନିହତେ, ଏ ନିଜର ପାପ କର୍ମର ଫଳରୁ ସେ ମୃତ୍ୟୁବରଣ କଲା। ଦେବା ପରମ ନିର୍ବୃତା, ଦେବତାମାନେ ମଧ୍ୟ ଆସି ପହଞ୍ଚିଗଲେ, ଦେବତାମାନେ ଆସି ପହଞ୍ଚିଗଲେ, ସେମାନେ ମଧ୍ୟ କହୁଛନ୍ତି ଏ ଯେଉଁ ପାପୀ ବ୍ୟକ୍ତି ମୃତ୍ୟୁବରଣ କଲା ପ୍ରଳମ୍ବ ଦ୍ୱାରା ନିହତ ହେଲା, ଦେବା ପରମ ନିର୍ବୃତା, ବହୁତ ଆନନ୍ଦିତ ହୋଇଗଲେ। ଦେବତାମାନେ ମଧ୍ୟ ଭୟ କରୁଥିଲେ ପ୍ରଳମ୍ବାସୁରକୁ, ଅସୁରମାନଙ୍କୁ ସବୁ ଭୟ କରୁଥିଲେ ଦେବତାମାନେ। ତେଣୁ ପ୍ରଳମ୍ବାସୁରକୁ ଯେତେବେଳେ ମୃତ୍ୟୁବରଣ କଲା ଏ ଖବରଟି ମିଳିଗଲା, ଦେବଲୋକରେ ଆସି ପହଞ୍ଚିଗଲା ଖବର ପ୍ରଳମ୍ବାସୁର ହତ ହେଇଛି, ଯେଉଁ ଶବ୍ଦ ହେଲା ସେ ଶବ୍ଦରେ ମଧ୍ୟ ସେମାନେ ଶୁଣିପାରୁଥିବେ, ତେଣୁ କାହିଁକି ସେ ଆକାଶକୁ ପଳେଇ ଯାଇଥିଲେ, ଦେବଲୋକକୁ ପଳେଇ ଯାଇଥିଲେ। ତେଣୁ ସେଇଠି ମଧ୍ୟ ସେମାନେ ଦେଖୁଛନ୍ତି ଆମର ଭଗବାନ ଯେତେବେଳେ ତୃଣାବ୍ରତ ନେଇଯାଇଥିଲେ କୃଷ୍ଣଙ୍କୁ, ସେ ସମୟରେ ମଧ୍ୟ ଆଚାର୍ଯ୍ୟମାନେ କହିଛନ୍ତି ଦେବତାମାନଙ୍କୁ ଦର୍ଶନ ଦେଇଥିଲେ କୃଷ୍ଣ, ଆଜି ବଳରାମ ମଧ୍ୟ ଦେବତାମାନେ ଦର୍ଶନ କରିଛନ୍ତି। ତେଣୁ ଯେତେବେଳେ ତଳେ ପଡ଼ିଲେ ଦେବତାମାନେ ଆସି ପହଞ୍ଚିଗଲେ, ଦେଖିଲେ ମୃତ୍ୟୁବରଣ କରିଛି ପ୍ରଳମ୍ବାସୁର, ତେଣୁ ସେମାନେ ମଧ୍ୟ ବହୁତ ଆନନ୍ଦିତ ହୋଇଗଲେ ପରମ ନିର୍ବୃତା। ତେଣୁ ଅଭ୍ୟବର୍ଷନ ବଳଂ ମାଳେଇ, ବଳଂ ବା ବଳରାମ ଉପରେ ସବୁ ବିଭିନ୍ନ ପ୍ରକାର ପୁଷ୍ପ ସବୁ ପୁଷ୍ପମାଳ ଇତ୍ୟାଦି ସବୁ ବର୍ଷା କଲେ, ତାଙ୍କର କିଛି ଫୁଲର କମି ନାହିଁ, କିଣିକିରି ଆଣିବାକୁ ପଡ଼ୁଛି, ଅନେକ ଫୁଲ ପାରିଜାତ ପୁଷ୍ପ ଯେଉଁ ରହିଛି ଯେତେ ଫୁଲ ଚାହିଁଲେ ସେତେ ମିଳିବ। ତେଣୁ ସେମାନେ ବର୍ଷା କଲେ ଅଭିବର୍ଷନ, ଦୁହାକୁ ଦୁହା ବର୍ଷା ଚାଲିଲା ଭୀଷଣ, ବହୁତ ଆଣିକି ଆସିଲା ବେଳେ ସବୁ ଆଣିକି ଆସିଥିଲେ ବିମାନରେ, ଭଗବାନଙ୍କର ଆବିର୍ଭାବ ତିଥିରେ ସବୁ ବର୍ଣ୍ଣନା କରାଯାଏ, ସେମାନେ ସବୁ ଆସିଥିଲେ ଏହିଭଳି ଭାବରେ ବିମାନରେ ସବୁ ପୁଷ୍ପ ଆଣିକି ଆସୁଥିଲେ, ଆଣିକି ସବୁ ଅଭିବର୍ଷା କରୁଥିଲେ, ଭୀଷଣ ଭାବରେ ବର୍ଷା କରୁଛନ୍ତି, ବହୁତ ଫୁଲ ପକାଉଛନ୍ତି। ସଂସସୁ ସାଧୁ ସାଧୁ ଇତି, ବଳରାମ ମଧ୍ୟ ସେ ପ୍ରଶଂସା କରୁଛନ୍ତି, ସାଧୁ ସାଧୁ କହିକିରି ପ୍ରଶଂସା କରୁଛନ୍ତି ବଳମ୍ବାସୁର ବଧ କ୍ରୀଡ଼ାଟି। ଆମେ କେତେ ଦିନରେ ସାରିଦେଲେ, ଦୁଇ ଦିନରେ ସାରି, 32 ଶ୍ଲୋକ ଅଛନ୍ତି, ଆମେ ଗୋଟିଏ ଗୋଟିଏ ଶ୍ଲୋକ ଆଲୋଚନା ନ କରି 32 ଯେଉଁଟା ଲାଗିଥାନ୍ତା ଆମେ ଦୁଇ ଦିନରେ ସାରିଦେଲେ। ଅସୁର ଏଇ କଥାଟିକୁ ଶୁଣିଲେ ଲାଗିବ, ଶୁଣିଲା ଭଳିଆ ପରମାସୁର ବଧ ଭଳିଆ ଲାଗିଲା। ତେଣୁ ଆସନ୍ତାକାଲି ଆମେ ବର୍ଣ୍ଣନା କରିବା ଦାବାନଳ ବ୍ରାସ, ଏଠି ଆଉ ଗୋଟେ ଦାବାନଳ ହେଇଥିଲା, ଏଠି ମଧ୍ୟ ଭଗବାନ ସେ ଦାବାନଳକୁ ପାନ କରିଛନ୍ତି, ସେ ଲୀଳାଟି ଆସନ୍ତାକାଲି ବର୍ଣ୍ଣନା କରିବା। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି, କାହାର କିଛି ସନ୍ଦେହ ରହିଛି। ହଁ, ସ୍ଥାବରା ସ୍ଥାବରା ବିଷୟ ଲକ୍ଷ୍ୟ। ହଁ, ସେମାନେ ସ୍ଥାବର ବର୍ତ୍ତମାନ ସ୍ଥାବର ହୋଇଯାଇଛନ୍ତି, ସେତେବେଳେ ସ୍ଥାବର ନଥିଲେ, ସେମାନେ ଜଙ୍ଗମ ହିସାବରେ ଥିଲେ। କିନ୍ତୁ ଯେହେତୁ ଏମାନେ ବର୍ତ୍ତମାନ ସବୁ ସ୍ଥାବର ହୋଇଗଲେଣି, ତେଣୁ ବର୍ତ୍ତମାନ ସ୍ଥାବର ସେ ଆଗରୁ ଜଙ୍ଗମ ଥିଲେ, ବର୍ତ୍ତମାନ ସ୍ଥାବର ଏରେ ଯାଉଛନ୍ତି। ଆଉ ଆଗରୁ ଜଙ୍ଗମରେ ଯିବେ, କାଟେଗୋରିରେ ଜଙ୍ଗମରେ ଯିବେ, ସ୍ଥାବର ଜଙ୍ଗମ ଦୁଇ ପ୍ରକାର ବେଦରେ ରହିଛି ନା ଜୀବମାନେ। ସେମାନେ ସ୍ଥାବର ନଥିଲେ, ସେ ଜଙ୍ଗମ ଥିଲେ, କିନ୍ତୁ ଯେଉଁ ତାଙ୍କର ପକ୍ଷ କଟା ହୋଇଗଲା, ସେମାନେ ବର୍ତ୍ତମାନ ସ୍ଥାବର ହୋଇଗଲେ। ତା ପୂର୍ବରୁ ଜଙ୍ଗମ ଥିଲେ, ବର୍ତ୍ତମାନ ସ୍ଥାବର ହୋଇଗଲେ। ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାହାର ମୂର୍ତ୍ତି ବୋଲି କୁହାଯାଏ। ପ୍ରଳମ୍ବ ତାର ସିଏ ଗୋଟେ ପ୍ରଳମ୍ବ ମାନେ ଲମ୍ବ ଲମ୍ବ ବିରାଟ ବିରାଟ ରହିଛି ନା, ମେଘ ଭଳିଆ ଦେଖାଯାଉଥିଲେ, ବିରାଟ ରୂପ ଧାରଣ କରିଥିଲା ପ୍ରଳମ୍ବ, ବିରାଟ ଆକାର ଥିଲା ତାର ଅସୁରର ପ୍ରଳମ୍ବ। ସେ ଆଗରୁ ଥିଲା ଜୟ ଗନ୍ଧର୍ବଙ୍କର ହୁ ଗନ୍ଧର୍ବଙ୍କର ପୁତ୍ର ଥିଲେ, ବିଜୟ ଗନ୍ଧର୍ବ ଥିଲେ। ସେ କୁବେର ଉଦ୍ୟାନରେ ପ୍ରବେଶ କରିଥିଲେ କୁବେରଙ୍କ ବିନା ଅନୁମତିରୁ, ସେଥିପାଇଁ ସେ ଅଭିଶାପ ପ୍ରାପ୍ତ ହୋଇଥିଲେ। ତେଣୁ ବର୍ତ୍ତମାନ ପ୍ରଳମ୍ବ ବିରାଟର ଶରୀର ଥିଲା, ପ୍ରଳମ୍ବ ଲମ୍ବ ଲମ୍ବ ବିରାଟ ଲମ୍ବର ଥିଲା, ଶରୀର ଥିଲା ତାର ପ୍ରଳମ୍ବ, ସେଥିପାଇଁ ଏମିତି ନାମ ପ୍ରଳମ୍ବ ପ୍ରଳମ୍ବାସୁର। ନା, ଏମାନେ ସବୁ ଯାଇଥିଲେ ପ୍ରଥମେ ଯେତେବେଳେ ଭଗବାନଙ୍କୁ ବ୍ରହ୍ମା ଶିବ ଇତ୍ୟାଦି ସମସ୍ତେ ଦେବତା, ଇନ୍ଦ୍ର ବି ସେଠି ଥିଲେ, ସମସ୍ତେ ଯାଇଥିଲେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ପ୍ରାର୍ଥନା କରିକିରି ଭଗବାନ ବ୍ରହ୍ମା ତାଙ୍କୁ କହିଥିଲେ ଭଗବାନ ଆସିବେ, ବସୁଦେବଙ୍କ ପୁତ୍ର ରୂପରେ ଆସିବେ, ଏସବୁ ଖବର ପାଇଛନ୍ତି। କିନ୍ତୁ ଭଗବାନଙ୍କ ଲୀଳା ଏଭଳି ସମସ୍ତେ ବୋହିତ ହୋଇଯାଆନ୍ତି, ସେଥିପାଇଁ ପ୍ରଥମ ଶ୍ଳୋକରେ କୁହାଯାଇଛି ବୁହନ୍ତି ଯଦି ସୁରେୟା, ଦେବତାମାନେ ମଧ୍ୟ ଭଗବାନ ଏଭଳି ଲୀଳା ଦେଖି ମୋହ ହୋଇଯାଆନ୍ତି। ହଁ, ବସୁଦେବ ଭୂଏ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତେ ତତ୍ ପ୍ରିୟାର୍ଥଂ ସମମତ ସୁର ସ୍ତ୍ରିୟ, ଏ ବ୍ରହ୍ମା କହିଥିଲେ। ହଁ, ଭଗବାନ ଯେତେବେଳେ ଆବିର୍ଭାବ ହେଲେ ସେତେ ସବୁ ଫୁଲ ବର୍ଷା ହେଇଛି। ସବୁବେଳେ ସବୁ ତାଙ୍କର ତ ରହିଛି ନା ମ୍ୟାନେଜମେଣ୍ଟ ସବୁ ରହିଛି, ତେଣୁ ଦେବତାମାନେ ଆସି ଦେଖନ୍ତି। ପୂର୍ବରୁ ବର୍ଣ୍ଣନା କରାଗଲା ନା, ସବୁ ଯେଉଁ ଆସୁଥିଲେ ଗୋପ ବେଶରେ ମଧ୍ୟ ସବୁ ଆସିଛନ୍ତି, ସେମାନେ ସବୁ ଲୀଳା କରୁଛନ୍ତି, ସେମାନେ ସବୁ ଖେଳୁଛନ୍ତି ନା। ଆଉ ପୂର୍ବରେ ବର୍ଣ୍ଣନା କରାଯାଇଛି ଦେବତାମାନେ ମଧ୍ୟ ଗୋପାଳ ରୂପରେ ଆସି ଖେଳୁଥିଲେ, ଭଗବାନଙ୍କ ସହିତ ଖେଳୁଥିଲେ, ସେମାନେ କ୍ରୀଡ଼ାରେ ଭାଗ ନେଇଥିଲେ। ହଁ, ଭଗବାନ ବ୍ରହ୍ମା ବ୍ରହ୍ମାଙ୍କର ଜାଣିନାହାନ୍ତି, କିନ୍ତୁ ତଥାପି ସେ ଭାବିଲେ ମୋ ହୋଇଗଲେ, ସେ କହିଲେ ଏଇ ପ୍ରକୃତିରେ ଭଗବାନ ନୁହନ୍ତି ବୋଧେ। ଭଗବାନଙ୍କ ତତ୍ତ୍ୱ ଏତେ ସହଜ କଥା ନୁହଁ, ଆମେ କହିଦେଉଛେ, ଆମେ ଶୁଣିଛେ ଯାହା ସେ ଅନୁସାରେ କହିଦେଉଛେ, କିନ୍ତୁ ଏମାନେ ସବୁ ମୂଳ ଇଏ ବ୍ୟାଖ୍ୟାକାର ବ୍ରହ୍ମା, ଏମାନେ ସବୁ ମହାଜନ ନା, ମହାଜନ ଏମାନେ ସବୁ, ଏମାନେ କାହାଠୁ ଶୁଣିକିରି କହୁନାହାନ୍ତି, ଏମାନେ ସବୁ ନିଜେ ସବୁ ତାଙ୍କର ଅନୁଭବ କଥା କହୁଛନ୍ତି। ତାଙ୍କଠୁ ଶୁଣିକି ଆମେ କହିଦେଉଛେ, ଶୁଣିଯାଇଛୁ ବୋଲି ସେଥିପାଇଁ ଆମେ କହିଦେଉଛେ। ସେମାନେ ବିଚାର କରିବାକୁ ପଡ଼ିବ, ବହୁତ ବିଚାର କରି କଥାକୁ ଜାଣିବେ, କଥାଟା କ'ଣ ଘଟଣାଟା ହେଇଛି, ବିଚାର କରିକି ବିଚାରଣ କରୋ। ଆମର ଗୋଟେ ଶ୍ଳୋକ ଅଛନ୍ତି, ବିଚାରଣ କରୋ ଗୋଟେ ଶ୍ଳୋକ ରହିଛି, ବିଚାର କରିବାକୁ ପଡ଼ିବ, ବହୁତ ଚିନ୍ତା କରିବାକୁ ପଡ଼ିବ, କ'ଣ ଏଭଳି ଲୀଳା ହେଲା, କ'ଣ ଏଇଟା ଜିନିଷ ବିଚାର କଲା ପରେ ତାପରେ ଜାଣିବେ ନା। ଆଉ ଯେଉଁ କୁହାଯାଇଛି କ'ଣ, ସିଦ୍ଧାନ୍ତ ବୋଲିଆ ଯେତେ ନା କର ରସ, ଏହା ଏତେ କୃଷ୍ଣ ଲାଗେ ସୁଦୃଢ଼ ମାନସ। ଏ ସିଦ୍ଧାନ୍ତ ସବୁ ସେମାନେ ବିଚାର କରି ସିଦ୍ଧାନ୍ତ ସ୍ଥାପନ କରିଛନ୍ତି, ଇଏ ହେଉଛି ସିଦ୍ଧାନ୍ତ। ଶିବଜୀଙ୍କର ଲୀଳା ସବୁ ଯେତେବେଳେ ମନେକର ଇଏ ଗଲେ, ଭୃଗୁ ଯାଇଥିଲେ ପରୀକ୍ଷା କରିବା ପାଇଁ, ଶିବଜୀ ତାଙ୍କୁ ହତ୍ୟା କରିବା ପାଇଁ ଯାଇଥିଲେ, ଭୃଗୁ ଯାଇଥିଲେ, ଭୃଗୁ ତାଙ୍କୁ କହିଦେଲେ, କ୍ରୋଧ କରିଦେଲେ, ଅପମାନ କରିଦେଲେ ବୋଲି ଶିବଜୀ ସାଙ୍ଗେ ସାଙ୍ଗେ ତାଙ୍କ ତ୍ରିଶୂଳ ଧରି ହତ୍ୟା କରିବା ପାଇଁ ବାହାରି ପଡ଼ିଲେ। ଲୀଳା ସବୁ ରହୁଛି ସେଥିରେ, ସେଇଟା ହେଉଥିଲା କ'ଣ ପାଇଁ ନା, କିଏ ଶ୍ରେଷ୍ଠ ବ୍ରହ୍ମା ବିଷ୍ଣୁ ଏବଂ ଶିବ ଆଙ୍କ ଭିତରେ କିଏ ଶ୍ରେଷ୍ଠ ଭୃଗୁ ପରୀକ୍ଷା କରୁଥିଲେ। ତେଣୁ ଭଗବାନଙ୍କର ଲୀଳାରେ ସେଇପଟେ ଶିବ ମଧ୍ୟ ସେଭଳି ଭାବରେ ଆଚରଣ କରୁଥିଲେ। ତେଣୁ ସେଇଠି ଜଣାପଡ଼ିଲା ଶିବଙ୍କର କ୍ରୋଧ ଆସିଗଲା ବୋଲି। ଭଗବାନ ଚାହୁଁଥିବେ କ୍ରୋଧ କେତେବେଳେ, ଭଗବାନ ସବୁକିଛି କଣ୍ଟ୍ରୋଲ କରୁଛନ୍ତି। ଯାହାର ଯେଚେ ନାଚାଏ ସେ ତେଚେ କରେ ନୃତ୍ୟ, ଏକଲା ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ, ଆଉ ସବୁ ନୃତ୍ୟ ବିଷ୍ଣୁ ତତ୍ତ୍ୱ ମାନେ ମଧ୍ୟ ସେଇ ଈଶ୍ୱରଙ୍କ ଦ୍ୱାରା କୃଷ୍ଣଙ୍କ ଦ୍ୱାରା ନିୟନ୍ତ୍ରିତ ହୁଅନ୍ତି, ଯେତେ ବିଷ୍ଣୁ ତତ୍ତ୍ୱ ସବୁ ରହିଛନ୍ତି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌରଭକୁନ୍ଦ କି ଗାଡ଼ି ଗୋପମାନନ୍ଦେ ଜୟ ଶ୍ରୀ।